ॐ नमो भगवते वासुदेवाय। श्रीमद् गीतार द्वितीय अध्याय आमने श्रवण करुथिले गतकाली किभळि भगवान श्रीकृष्ण अर्जुन को निष्काम भक्ति जोग तार जो लक्षण बा संज्ञा को दौछन्ति सकाम कर भक्ति जुगरे केवे व्यवसायत्मिका बुद्धि हुए ना चित्त विक्षिप्त हुए चित्त चंचल हुए विभिन्न कामना जाग्रत हुए एवं जार कामना आसला से प्रत्यक्ष भाव हो कि परोक्ष भाव हो से बेदर कर्मकांड विभाग को से अनुसरण कर कामना तो तार प्रबल हो ऐकांतिक भक्ति कर कृष्ण प्रति विश्वास रखिपर कामनाटा उद्वेलित करे चित्त को जदि कृष्ण भजन रे समस्त कामना पूर्ति हुए किंतु जार दृढ़ विश्वास ना जार कामनाटा बलवत्ती एवं आशाई से अति शीघ्र प्राप्त होने चाहिए से तत्क्षणात कर्मकांड विभाग को चल जीव कल उदाहरण दे कहते देवली सरोवर गोटे सरोवर जल हूँ सुरस मधुर से स्नानादि क्रिया शौचादि क्रिया दंतधावनादि क्रिया केशमार्जनादि क्रिया सब पृथक आक पड़ोनि गोटे सरोवर जल हूँ यथेष यदि कूप को जी विभिन्न कूप को जी गोटे कूर में आमको पृथक पृथक कार्य पृथक पृथक कूप पृथक पृथक कार्य करा पड़े से देवता मान कर्मकांड जिते सब वेदर विभाग रही विभिन्न विभिन्न कामना पाई विभिन्न विभिन्न देवादेवी को उपासना करा दरकार ଏଥିରେ ଚିତ୍ତ ବିକ୍ଷିପ୍ତ ହୁଏ କାମନା ଯାହାର ଯେତେ କାମନାଟା ବଢିଲା ତା ଚିତ୍ତ ପୁରା ବିକ୍ଷିପ୍ତ ରହିଲା ସେ ଆଉ ସ୍ଥିର ହେଇପାରିବେନି ଗୋଟେ ଷ୍ଟିୟରିଂ ଯେମିତି କୁହନ୍ତି ଗୋଳିଆ ପାଣିକି ପାଣିଟାକୁ ଗୋଳିବା ମନୁଷ୍ୟ ଜୀବନରେ ଯେତେ କର୍ମ ବୁଦ୍ଧି କର୍ମର ଜାଡ୍ୟତ ତାର ଯେତେ ଆସିଲା ଆଉ ଯେତେ ତାର କାମନା ବାସନା ଗୁଡା ବଢିଲା ସେତେ ସେ ପାଣିକି ଗୋଳିଲା ଭଳିଆ ହବ ଯଦି ଜଳଟାକୁ ଆମେ ଗୋଳେଇଲେ ତା ଦେହରେ କାଦୁଅ ଅଂଶ ଅଛି ସେ ଘୁରିଲା ଜୀବନ କାମନା ବାସନା ଠୁ ସେୟା ଆଉ କାମନା ବାସନା ସହିତ ପୁଣି ଯଦି କର୍ମକାଣ୍ଡ ଯେଉଁ ବିଭାଗ ଯେଉଁ ରହିଲା ବେଦର ଯେଉଁ ବିଭାଗ ତାକୁ ଅନୁସରଣ କରିଦେଲେ ସେ ଆହୁରି ଅସୁବିଧା ପ୍ରତି ଆଶାଟା ବଢ଼ିଯିବ ଆମର ଏଇଟା କୁହାହେଇଛି ବେଦରେ ଏଇଟା କଲେ ଏହା ଫଳ ମିଳିବ ଏଇଟା କଲେ ଏହା ଫଳ ମିଳିବ ପ୍ରାପ୍ତ ହେଲେ ତାର ଅସୁବିଧା ପ୍ରାପ୍ତ ନହେଲେ ବି ଅସୁବିଧା କାରଣ କର୍ମକାଣ୍ଡରେ ଯେ ଅନୁସରଣ କରିକି ଯଦି ପ୍ରାପ୍ତ ହେଇଗଲା ଗୋଟେ କାମନା ତାର ପୂର୍ଣ୍ଣ ହେଇଗଲା ପୁଣି ତାର କାମନା ବଢିଲା ଯଦି ପ୍ରାପ୍ତ ନ ହେଇପାରିଲା ତାହେଲେ ବେଦକୁ ଅବିଶ୍ୱାସ କଲା ସେଥିପାଇଁ ସେ ପୁଷ୍ପିତା ବାଚା ବୋଲିକି ତାର ଭଗବାନ କହିଲେ ଯା ଇମାମ ପୁଷ୍ପିତା ବାତା ପ୍ରବଦନ୍ତ ଅବିବଶ୍ଚିତା ସେ ପୁଷ୍ପିତା କଥା ସ୍ୱର୍ଗକୁ ଯିବି ଅମୃତ ପାନ କରିବି ଏଟା କରିବି ସେଟା କରିବି ତେଣୁ ଗତକାଲି ସେ ଶ୍ଳୋକ ଆମେ ପଢୁଥିଲେ ଯାବନାର୍ଥ ଉଦପାନେ ସର୍ବତ ସମ୍ପଦ ଦକେ ତାବାନ ସର୍ବେଷୁ ବେଦେଷୁ ବ୍ରାହ୍ମଣସ୍ୟ ବିଜାନତ ଏ ବ୍ରାହ୍ମଣସ୍ୟ ବିଜାନତ ଅର୍ଥକୁ ଚକ୍ରବାଦ ଟିକାରେ କଣ କହୁଛନ୍ତି ବ୍ରାହ୍ମଣସ୍ୟ ଇତି ହି ବ୍ରହ୍ମ ବେଦମ ବ୍ୟତି ହି ଇତି ହି ବ୍ରାହ୍ମଣସ୍ତସ୍ୟ ବିଜାନତ ଯେମିତି ବେଳେ ବେଳେ ପଣ୍ଡିତ ସବୁ କାଟି ଦିଅନ୍ତି ବ୍ରହ୍ମ ଜାନାଦିତି ବ୍ରାହ୍ମଣ କେଉଁଠି ନାହିଁ ଆମର ଯୋଉ ଆମର ପରମ୍ପରାରେ ଆମ ପରମ୍ପରାରେ ଦୁଇଟା ଜିନିଷ ରହିଛି ଶାସ୍ତ୍ର ପରମ୍ପରା ରହିଛି ଶାସ୍ତ୍ର ଶିକ୍ଷା ବି ରହିଛି ଆଉ ଅନୁଭବ ସାଧୁମାନଙ୍କର ଅନୁଭବ ବି ରହିଛି ଅନୁଭବ ଗୋଟେ ପ୍ରମାଣ ଯୋଉମାନେ ଉନ୍ନତ ମହାତ୍ମା ତାଙ୍କର ସ୍ୱାନୁଭବ ହେଉଛି ଗୋଟେ ପ୍ରମାଣ ସେଟା ଶାସ୍ତ୍ର ବୋଲି ଧରାଯିବ ସେଟା ଶାସ୍ତ୍ର ସବୁବେଳେ ତୁମେ ଶାସ୍ତ୍ର ଖେଳିଲେ ଏଟା କେଉଁଠି ଅଛି ଏଟା କେଉଁଠି ଅଛି ତୁମେ ଯଦି ଶାସ୍ତ୍ରକୁ ଖେଳିବେ ତୁମେ ତୁମେ ବ୍ୟାସଦେବ ଦେଖିଛ କି ଗୋଟେ ଜଣେ କର୍ମୀ ଲୋକ ଯଦି ଯୁକ୍ତି କରିବେ ତୁମେ ବ୍ୟାସଦେବ ଦେଖିଛ କି ତୁମେ ସେଟା କେମିତି ଠିକ୍ ବୋଲି ମନା କରୁଛ ଯିଏ ଶାସ୍ତ୍ରକୁ ବିଶ୍ୱାସ କରୁଛେ ଆଗେ ବ୍ୟାସଦେବଙ୍କୁ ବିଶ୍ୱାସ କଲେ ଆମେ ଶାସ୍ତ୍ରକୁ ବିଶ୍ୱାସ କରୁଛେ ଯେ ଆମର ବ୍ୟାସଙ୍କ ଉପରେ ବିଶ୍ୱାସ ନାହିଁ ଆମେ ଶାସ୍ତ୍ରକୁ କେମିତି ଠିକ୍ ବୋଲି ମନା କରିବା ଶାସ୍ତ୍ର ତାଙ୍କ ଦ୍ୱାରା ଆସିଛନ୍ତି ସେଭଳି ଶାସ୍ତ୍ରର ଯେଉଁ ପ୍ରତିମୂର୍ତ୍ତି ରହିଲେ ସାଧୁ ସବୁ ଜିନିଷ ଶାସ୍ତ୍ର ଲେଖା ନହେଇଥାଏ ସେଟା ଲେଖା ହେଇନଥିବ ଶାସ୍ତ୍ର ହେଉଛନ୍ତି ସାଧୁ ହେଉଛନ୍ତି ତାର ପ୍ରମାଣ ସେଥିପାଇଁ ସେ ଶ୍ଳୋକ ନାହିଁ ବେଦ ଆଚାର୍ଯ୍ୟବାନ ପୁରୁଷ ବେଦ ଆଚାର୍ଯ୍ୟବାନ ଯେ ପୁରୁଷ ସେମାନେ ବେଦର ପ୍ରତିମୂର୍ତ୍ତି ସେମାନେ ବେଦର ସବୁ ଜିନିଷ ଶାସ୍ତ୍ରକୁ ତୁମେ ଦେଖିପାରୁନି ସ୍ୱାନୁଭବ ହେଉଛି ଗୋଟେ ପ୍ରମାଣ ଅଛି ଜଣେ ମହାତ୍ମା ଯେଉଁମାନେ ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ରହିଛି ପ୍ରେମପୂର୍ଣ୍ଣ ସମ୍ପର୍କ ରହିଛି ତାଙ୍କର ଅନୁଭବ ହେଉଛି ପ୍ରମାଣ ସେଟାକୁ ଶାସ୍ତ୍ର ବୋଲି ଜ୍ଞାନ କରିବାକୁ ପଡ଼ିବ ସେଥିପାଇଁ ଆମର ଯେଉଁ ଗୋସାଇମାନଙ୍କ ଭିତରେ କେହି ପଶିପାରନ୍ତି। ଆମର ଗୋସାଇମାନଙ୍କ ଶିକ୍ଷା ଉପରେ ଅଲଗା କୌଣସି ଯେଉଁ ନର୍ଥ ଇଣ୍ଡିଆର ବା ସବୁ ତ କହିହବନି, ଉତ୍ତର ଭାରତର ସେ ସାଇଡ୍ର ଲୋକ ପଶିପାରିବେନି କେବେ, କାହିଁ ପଶିପାରିବେନି, କାରଣ ସେ ବୁଝି ବି ପାରିବେନି ଜିନିଷ। ସ୍ୱାନୁଭବ ଗୋଟେ ହଉଛି ପ୍ରମାଣ, ସାଧୁର କି ସମ୍ପତ୍ତି ରହିଛି, ସେ ଏତେ ତ୍ୟାଗ କରିକି ଭଗବାନଙ୍କୁ ଦିନରାତି କାନ୍ଦିଛି, ତାର ଯେଉଁ ସ୍ୱାନୁଭବ ସେଟାକୁ ଶାସ୍ତ୍ର ବୋଲି ଜ୍ଞାନ କରାହବ, କାରଣ ଭଗବାନ ତାକୁ ରେସିପିକେଟ୍ କରିଛନ୍ତି ତା ରସ ହିସାବରେ, ଯେମିତି ରୂପ ଗୋସ୍ୱାମୀ ରଚନା କଲେ ଆମର ଯେଉଁ ରାଧାରାଣୀଙ୍କର ଜନ୍ମ କଥା ଯେଉଁ ରଚନା କଲେ ଲଳିତ ମାଧବ ବିଦଗ୍ଧ ମାଧବ, ତୁମେ ତାକୁ ଶାସ୍ତ୍ର ସହିତ ଟାଲି କରିବ, କେଉଁ ଶାସ୍ତ୍ର ସହିତ ମିଳିବ, କେଉଁ ଶାସ୍ତ୍ର ସହିତ ମିଳିବ ତୁମେ କୁହ। ଆଉ ସେ ତ ରାଧାରାଣୀ ଦର୍ଶନ କରିଛନ୍ତି, ତାଙ୍କ ଠାକୁର ତ ଯେଉଁ ଗୋବିନ୍ଦ, ତାହେଲେ ଯିଏ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି ସେ ଯାହା ରଚନା କରିଛନ୍ତି ତୁମେ କ'ଣ ତାକୁ କହିବ, ସେଟା ତ କେଉଁଠି ରାଧାରାଣୀଙ୍କର ଯେଉଁ ଜନ୍ମ ପଦ୍ମପୁରାଣୀ ହିସାବରେ ମିଳିଲା ବେଳକୁ ଅଲଗା, ତାଙ୍କର ଅଲଗା, ତାହେଲେ କ'ଣ ତୁମେ ମିଳିବ ମିଳ। ଇଏ ବୁଦ୍ଧି ବୁଦ୍ଧି ଖର୍ଚ୍ଚ କଲେ ସବୁ ଜିନିଷ ପ୍ରାପ୍ତ ହେଇହବନି। ଆଚାର୍ଯ୍ୟମାନ ପୁରୁଷ ଭେଦ, ଆଚାର୍ଯ୍ୟମାନଙ୍କ ପାଖରେ କିଛି ଗୋଟେ ସମ୍ପତ୍ତି ରହିଛି, ସେ ସ୍ୱାନୁଭବଟାକୁ ନବାକୁ ପଡ଼େ। ଏଥିପାଇଁ ଏ ଯେଉଁ ଟୀକା ଗୁଡ଼ିକ କ'ଣ ହବ, ଏସବୁ କ'ଣ ହବ, ଏସବୁ ତାଙ୍କର ଅନୁଭବ, ଶବ୍ଦ ବ୍ରହ୍ମର ପରିପ୍ରକାଶ ତାଙ୍କ ମାଧ୍ୟମରେ ହେଇଛି। କାହାକୁ ଭଲ ନ ଲାଗିବ, ତୁମର ଭଲ ନ ଲାଗିପାରେ, ଏଥିରୁ କ'ଣ ଅଛି, ଆମର କ'ଣ ଅସୁବିଧା ଅଛି, ତୁମର ଭଲ ଲାଗିବାଟା ଭକ୍ତି ନୁହେଁ, ନିଜର ରୁଚିପୂର୍ଣ୍ଣ ଯେଉଁ ଧର୍ମଟା ସେଟା ଭକ୍ତି କେବେ ହେଇପାରିବ ନା। ଆମକୁ ମେଡିସିନ ରୋଗୀକୁ ମେଡିସିନ ଖାଇବା ଭଲ ଲାଗେ ନା, ତ ଖାଇବାକୁ ପଡ଼ିବ ତା ରୋଗ ହେଇଛି। ସେଭଳି ଭକ୍ତିଟା ନିଜର ରୁଚିପୂର୍ଣ୍ଣ ହିସାବରେ ହେଇପାରିବନି, ନିଜର ପସନ୍ଦ ହିସାବରେ ହେଇପାରେ ନା। ଆଚାର୍ଯ୍ୟ ଆଉ ସ୍ୱାଧିକାର, ଆଚାର୍ଯ୍ୟମାନେ ଆଚାର୍ଯ୍ୟଙ୍କର ମତ ହିସାବରେ ହବ ଆଉ ନିଜର ଅଧିକାର ହିସାବରେ ହବ, ତୁମେ ଅଧିକାରଟାକୁ ନିଜେ ତିଆରି କରିପାରିବନି। ତୁମେ ଭାବିପାରିବନି ମୁଁ ଜାଣିଦେଲି ଏମିତି ଏଠି ରହିଯିବି, ଏଠି ଭଜନ କରିଦେବି, ଏଟା କରିଦେବି, କେବେ ହେଇପାରିବେନି। ତୁମ ଅଧିକାରଟା ସେ ଆଉ ତୁମେ କର୍ମାଧିକାର କର୍ମାଧିକାର ସ୍ତର ରହିବ, କର୍ମ ସମର୍ପଣ କରି ଜ୍ଞାନାଧିକାର ସ୍ତରକୁ ଯିବ, ମହତ କୃପା ପାଇଲେ ପ୍ରେମାଧିକାର ସ୍ତରକୁ ଯିବ। ଅଧିକାରଟା ଗୋଟେ ବଡ଼ ଜିନିଷ ନା, ଆଉ ତୁମେ ଦୁଇତାଲା ଫାଉଣ୍ଡେସନ ପକେଇ ଦଶତାଲାରେ ଘର କରିବ କେମିତି, ଏଇଟା ହବ ସମ୍ଭବ ହେଇପାରିବନି। ଫାଉଣ୍ଡେସନ ତୁମର ଯେତିକି ସେତିକି ଗୋଟେ କନଷ୍ଟ୍ରକ୍ସନ୍ ତୁମେ କରିବ, ତ ଅଧିକାରଟା ଗୋଟେ ଜିନିଷ, ଅଧିକାରଟା ଗୋଟେ ଯିବ କେବେ ଅଧିକାର ନିଜ ଅଧିକାର ବଦଳେଇ ପାରିବନି। ସେ ଭଗବାନ ଏ ଅଧିକାରଟାକୁ ହିଁ ଷ୍ଟ୍ରେସ୍ ଥିଲେ କି ଭଗବତ ଗୀତାରେ, ତୋର ଅଧିକାର ତୁମେ କ୍ଷତ୍ରିୟ, ତୁମର ଅଧିକାର ହେଲା ଯୁଦ୍ଧ କରିବ, ଯୁଦ୍ଧଟା କେମିତି କରିବ ମୁଁ ଅଧିକାର ଦେବି, ନିଷ୍କାମ ଭାବରେ କର। ତୁମେ ଯେଉଁ କହୁଛ ମୁଁ ସନ୍ନ୍ୟାସୀ ଯିବାଟା ତୁମର ଅଧିକାର ନୁହଁ, ବହୁତ ଜିନିଷ ଆମେ ଆମେ ଭାବପ୍ରବଣତା ଔଷଧ କରିଦିଅନ୍ତି ଯେଉଁଟାକି ପରମାର୍ଥରେ ଆମକୁ ସାହାଯ୍ୟ କେବେ କରିବନି। ଏଇଟା ଗୋଟେ ଟାଇମିଂ ଯାହାକୁ ଦେଖ କ'ଣ ସମୟ, ଗୋଟେ ଗୋଟେ ସମୟ ପାଇଁ ତୁମକୁ ଗୋଟେ ଭଲ ଲାଗିବ, ତାପରେ ତୁମେ ଟିକିକି ରହିପାରିବନି, ତୁମ ଅଧିକାର ସେଥିରେ ନାହିଁ ନା, ମନ ଚଞ୍ଚଳ ହବ, ଚିତ୍ତ ସ୍ଥିର ହବନି। ଅଧିକାରଟା ଯାହାର ଯାହା ନା, ତୁମ କୃତ୍ରିମ ଭାବରେ ଭଗବାନ ସେ ଅଧିକାର କଥାଟାକୁ ସିଧା କହିଦେଲେ ଭଗବତ ଗୀତାରେ, କହିଲେନି କର୍ମେନ୍ଦ୍ରିୟାଣି ସଂଯମ୍ୟ ଜୟାସ୍ତି ମନସ ଆସ୍ମରଣ ଇନ୍ଦ୍ରିୟାର୍ଥ ବିମୁଡ଼ାତ୍ମା ମିଥ୍ୟାଚାର ସହ ଉଚିତ, ସିଧା ଇଣ୍ଡିକେଟ୍ କରି କହିଦେଲେ ନା ଆଉ ଯେ ଅଧିକାରଟାକୁ ଜିନିଷ ଜିନିଷ ବଦଳେଇ ଦେବ ସେ ମିଥ୍ୟାଚାରୀ ହେଇଯିବ। ନିଜ ଅଧିକାର ହିସାବରେ ସ୍ୱ ଅଧିକାର ଏସୁ, ନିଜ ଅଧିକାର ହିସାବରେ ରହିବା ଦରକାର। ଆଚାର୍ଯ୍ୟଙ୍କ କୃପା ଭଗବାନଙ୍କର କୃପାର ଅଧିକାରଟା ପରିବର୍ତ୍ତନ ହବ, ନିଜକୁ ନିଜେ ଆମେ ବଦଳେଇ ପାରିବାନି। ଭକ୍ତି ଆମେ କରିପାରିବା କିନ୍ତୁ ଭକ୍ତିର ମୁଁ ଅଧିକାର ଅଛି, ଯେଉଁ ଅଧିକାର ରହିବ ତୁମେ ସେ ଅଧିକାର ଉପରକୁ ଉଠିବାକୁ ଚେଷ୍ଟା କରିବନି, ସେ ଗୁରୁ ବୈଷ୍ଣବଙ୍କ ପଥ ହିସାବରେ ଆମେ ଯିବାକୁ ପଡ଼ିବ। ନିଜର ରୁଚିପୂର୍ଣ୍ଣ ଭାବନାଟା ଭକ୍ତି ନୁହେଁ, ସେଥିପାଇଁ ଏଇ କଥାରେ ପଡ଼ିଥିଲା ଆଚାର୍ଯ୍ୟମାନଙ୍କର ସ୍ୱାନୁଭବ ହେଉଛି ଗୋଟେ ପ୍ରମାଣ। ଏ କଥାରେ କାହିଁକି ଏଇ ଶବ୍ଦଟାକୁ ସେ ମୁଁ ଶୁଣିଥିଲି ଗୋଟେ ପ୍ରଭୁଜନ ସେ କାଟିଦିଅନ୍ତୁ, ନା 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 ଏଟା କୋଉ ଶ୍ଲୋକରେ ନାହିଁ, ବ୍ରହ୍ମ ଜାନତିଥି ବ୍ରାହ୍ମଣ ସେ କାଟିଦିଅନ୍ତି, ସେ କାଟୁଛନ୍ତି ବର୍ତ୍ତମାନ କାଟିଦେଲେ, ବ୍ରାହ୍ମଣସ୍ୟ ଇତି ବ୍ରହ୍ମବେଦ ବ୍ୟତୀତି ହି ବ୍ରାହ୍ମଣସ୍ତସ୍ୟ ବି ଜାନତ, ଆମେ ଏଟା ପଢ଼ିଦେଲୁ ଆମେ ଆମେ ତାଙ୍କ ତାଙ୍କର ପଥରେ ସେ ରହିବେ। ଆମେ ଆମର ଆମର କେତେଟା ପ୍ରମାଣ ରହିଛି, ଶ୍ରୁତ ପରମ୍ପରା ଗୋଟେ ରହିଛି, ମହାପ୍ରଭୁଙ୍କର ବହୁତ ଲୀଳା ଅଛି ଯେଉଁଟା ହେଉଛି ଶୁଣିବା ଜିନିଷ, ସେ ଆଚାର୍ଯ୍ୟ ସେ ଆଚାର୍ଯ୍ୟଙ୍କୁ କହିଛନ୍ତି, ସେଟା ଶାସ୍ତ୍ର ଚୈତନ୍ୟ ଭାଗବତ ନାହିଁ, ସେଟା ତୁମ ପ୍ରମାଣ ବୋଲି ମାନିବାକୁ ପଡ଼ିବ। କାରଣ ଯେଉଁମାନେ ସୁଭକ୍ତ ସେମାନେ କୌଣସି ଚୁଗୁଲି କାମ କଥା କୁହନ୍ତିନି, ମାନେ ନିଜର ପ୍ରତିଷ୍ଠା ପାଇଁ କିଛି କହିବେନି, କି ସେମାନେ ଗୋଟେ ଇନ୍ଦ୍ରିୟ ବଶ ହେଇକି ରହିନାହାନ୍ତି ନା, ମନ ବଶ ହେଇକି ରହିନାହାନ୍ତି ନା, ତାଙ୍କ ପାଖରେ କିଛି ଅନୁଭବ ରହିଛି, ଯେଉଁଟା କହିଦେବେ ସେଟାକୁ ପ୍ରମାଣ ବୋଲି ମାନିବାକୁ ପଡ଼ିବ। ସବୁ ଜିନିଷ ତୁମେ ଶାସ୍ତ୍ର ଖାଲି ମିଳିବନି, କିନ୍ତୁ ଶାସ୍ତ୍ରର ଆଧାର ଉପରେ ତାଙ୍କ ଭକ୍ତିଟାକୁ ଆମେ ଜଜ୍ କରିବାକୁ ପଡ଼ିବ, ସେ ଶାସ୍ତ୍ରର ଆଧାର ଉପରେ କରିଛନ୍ତି କି ନା, କିନ୍ତୁ ତାଙ୍କର ପ୍ରମାଣଟା ଭଗବାନ ତାଙ୍କୁ ଦେଇଥିବେ, ସେଟା ଶାସ୍ତ୍ର ସହିତ ଭିତ୍ତି ମିଳୁଛି କି ଗୋଟେ ଅଲଗା ପଥକୁ ଚାଲିଗଲା, ସେଇଟାକୁ ତୁମେ କମ୍ପେୟାର କରିପାରିବ, କିନ୍ତୁ ତୁମେ କହିପାରିବନି ଯେ ସେ ଯାହା କହୁଛନ୍ତି ଯାହା କରିଛନ୍ତି ଏଇଟା ନାହିଁ ବୋଲି, ସାର୍ ନାହିଁ ସେଟା ଶାସ୍ତ୍ର ବୋଲି ମାନିବାକୁ ପଡ଼ିବ। ଯେମିତି ଚୈତନ୍ୟ ଚରିତାମୃତ କାମିଲେ ଆମେ କହିବା, ଯଦି ଅଲଗା ସମ୍ପ୍ରଦାୟ ଲୋକ ଚୈତନ୍ୟ ଚରିତାମୃତ କହିବେ ଶାସ୍ତ୍ରରୁ ମାନିବେନି, ଗୀତା ଭାଗବତ ଶାସ୍ତ୍ର ବୋଲି ମାନିବେ ନା, କାହିଁ ଚୈତନ୍ୟ ଚରିତାମୃତ ଶାସ୍ତ୍ର ବୋଲି ମାନିବେ, ସେ କାହିଁ ମାନିବେ ଶାସ୍ତ୍ର ବୋଲି କାହିଁକି ମାନିବେ? ପ୍ରଭାତ କେତେ ସୁନ୍ଦର, ସେ ଏତେ ସୁନ୍ଦର ସୁନ୍ଦର ସେ କଥା କହିଛନ୍ତି, ପୁରା ପ୍ରତ୍ୟେକ ତାକୁ ସେ ଜାଣିବା ଦରକାର, ଆଉ ତ ଧରି ପାରିବନି ଆକ୍ଚୁଆଲି, ଯିଏ ତାଙ୍କର କୃପା ନ ପାରିବେ ଧରିପାରିବନି ସେ କାହିଁକି ଜିନିଷ କହୁଛନ୍ତି, ସେ କହୁଛନ୍ତି କାହିଁକି ଆମେ ଚୈତନ୍ୟ ତାଙ୍କୁ ମାନୁ, ଦେଖ ଚୈତନ୍ୟ ତାଙ୍କୁ କେମିତି ସେ ରଚନା କରିଛନ୍ତି, ମୁଁ ଆଗରୁ ସେଇଟା ଭାବେ ମୁଁ ଧରିପାରୁନଥିଲି, ପଢ଼ିଛୁ ଆମର ବିଶ୍ୱାସ ଅଛି ମହାପ୍ରଭୁ ତା ସବୁ ଆମେ ଭାବୁଛୁ, ଧରିପାରୁନଥିଲୁ ପଏଣ୍ଟଟା, ସେ କାହିଁକି ଭାଗବତ ଶ୍ଳୋକ ଗୁଡ଼ା ଦଉଛନ୍ତି, ଗୋଟେ ପ୍ରମାଣ ଦେଇଦେବେ, ଦୁଃସଙ୍ଗ ତ୍ୟାଗ ଏ ବୈଷ୍ଣବ ଆଚାର କୃଷ୍ଣ, ସ୍ତ୍ରୀ ସଙ୍ଗ ଏକ ସାଧୁ କୃଷ୍ଣ ଭକ୍ତ ଆର, ଏ ଯେଉଁ ଶ୍ଳୋକ ଲେଖିବେ ତା ସାଙ୍ଗେ ପରେଟା ଲେଖିଲେ କଣ ତା ଆରମ୍ଭଟା, ମୁଁ କହିଲି ଦୁଃସଙ୍ଗ ତ୍ୟାଗ ନାହିଁ, ଆଉ ଗୋଟେ କଣ ତା ଶବ୍ଦଟା ଅଛି, ଅସତ୍ସଙ୍ଗ ତ୍ୟାଗ ଏ ବୈଷ୍ଣବ ଆଚାର କୃଷ୍ଣ ସ୍ତ୍ରୀ ସଙ୍ଗୀ ଏକ ସାଧୁ କୃଷ୍ଣ ଭକ୍ତ ଆର, ଏଠି ଏତିକି କହିଦେଲେ ସାଙ୍ଗେ ସାଙ୍ଗେ ତାପରେ ଗୋଟେ କୋର୍ସ ଦେଇଦେବେ, ତତ୍ ଦୁଃସୂର୍ଯ୍ୟ ଉତ୍ସୂର୍ଯ୍ୟ ଶସ୍ୟ ସଜ୍ଜେ ସୁବୁଦ୍ଧିମା, ସାଙ୍ଗେ ସାଙ୍ଗେ ଏକାଦଶଙ୍କୁ ପଳେଇବେ, ମୁଁ ସବୁ ଭାବେ କାହିଁକି ଏମିତି କାହିଁ ରଚନା କରିଛନ୍ତି, ପ୍ରଭୁ ସେଇଟା କ୍ଲାରିଫାଏ କରୁଛନ୍ତି, କହିଲେ ନାଇଁ ଦେଖ ତୁମେ ଚୈତନ୍ୟ ଚରିତାମୃତ କେମିତି ଜଣେ ଅଥର ଯେତେବେଳେ ରଚନା କରୁଛନ୍ତି ସେ କେମିତି ପ୍ରମାଣ ଦଉଛନ୍ତି, ବେଦରୁ ଶାସ୍ତ୍ରରୁ ପ୍ରମାଣ ଦଉଛନ୍ତି, ସେ ପ୍ରାମାଣିକତା ଉପରେ ତାଙ୍କର ସ୍ଥିତିଟାକୁ ଦେଖିବାକୁ ପଡିବ, ସେ ପ୍ରମାଣ ଦେଇଦେଉଛନ୍ତି, ମହାପ୍ରଭୁଙ୍କ ଯେତେ ଲୀଳାକୁ ରଚନା କରିଛନ୍ତି ଦେଖିବ ଶ୍ଳୋକ ସବୁ ରହିଛି, ମଧ୍ୟରେ ଦେଖ ଶ୍ଳୋକ ଅନ୍ତର୍ଲୀଳାରେ ଶ୍ଳୋକ ମହାପ୍ରଭୁଙ୍କ ଯେଉଁ ଭାବର କଥା ସେ ଶ୍ଳୋକ ଗୀତାରେ ସେ ଲଗାଉଛନ୍ତି ଗୋପୀମାନଙ୍କର କେଉଁ ଭାବଟା, ସେ ପ୍ରମାଣ ଶାସ୍ତ୍ର ବୋଲି ଜ୍ଞାନ କରାଯିବ, କେଉଁଠୁ ଶାସ୍ତ୍ର ବୋଲି ନିଆଯିବ, ଆମ ପରମ୍ପରାରେ ବା ସମସ୍ତ ପରମ୍ପରାରେ ଶାସ୍ତ୍ର ଅନୁମୋଦିତ ସିଦ୍ଧାନ୍ତକୁ ଶାସ୍ତ୍ର ବୋଲି ନିଆଯିବ, ସେ କିଛି ରଚନା କରିଛନ୍ତି ତା ଦେହରେ ଶାସ୍ତ୍ର ଅନୁମୋଦନ ଅଛି, ସେ ଭାଗବତ ସିଦ୍ଧାନ୍ତ ସହିତ ମିଶୁଛି, ଗୀତା ସିଦ୍ଧାନ୍ତ ସହିତ ମିଶୁଛି, ସେଟା ଶାସ୍ତ୍ର, ସେଥିପାଇଁ ସେ ଲେଖିଲେ ନା ବିଚାର କରିବା ମନେ ଭକ୍ତିର ସ ଆସ୍ୱାଦନେ ମଧ୍ୟସ୍ଥ ଶ୍ରୀ ଭାଗବତ ପୁରାଣ, ମଧ୍ୟରେ ଭାଗବତ ପୁରାଣ ଥିବ, ସିଦ୍ଧାନ୍ତ ଭାଗବତରେ ମିଳୁଛି ତ ତାହେଲେ ବ୍ଲାଇଣ୍ଡଲି ଆମକୁ ଗ୍ରହଣ କରିବାକୁ ପଡିବ, ସବୁଟାକୁ ପ୍ରମାଣ ଖୋଜିଲେ ହବନି, ସବୁଠୁ ବଡ ପ୍ରମାଣ ହେଲେ ସାଧୁ, ଆଉ ତୁମେ କଣ ପ୍ରମାଣ ନବ, ଶୁଦ୍ଧ ଭକ୍ତଙ୍କୁ ଯିଏ ବିଶ୍ୱାସ କରୁ ତାର ପ୍ରମାଣ ହେଇଗଲା, ଆଉ କିଛି ପ୍ରମାଣ ନାହିଁ, ଶାସ୍ତ୍ର ଖେଳି ଖେଳି ତୁମେ କଣ ପ୍ରମାଣ, ତୁମ ମନ ତ ଗୋଟେ ଭୌତିକ ମନ, ଆଜି ଯେଉଁଟାକୁ ପ୍ରମାଣ ବୋଲି ମାନୁଛି କାଲି ଉଡ଼େଇଦେବ ମନଟା, ସେ ଆଉ ବିଶ୍ୱାସ କରିବନି, ସେଟା ମନର କଥା, ତୁମ ମନ ଆଜି ବିଶ୍ୱାସ କରୁଛ କାଲି ବିଶ୍ୱାସ କରିବନି, ଯୋଉ ନାମଙ୍କୁ ପ୍ରମାଣ ବୋଲି କହିକି ହରେର ନାମ କହି ହଜାର ଲୋକଙ୍କୁ କହିଥିବ, ତାପରେ କହିବେ ନାମର ତ କାହିଁ କିଛି ହଉନି, ଏ ପ୍ରାକୃତ ମନ ଏତେଦିନ ନାମ କଲେ ମୋତେ କାହିଁ କିଛି ପରିବର୍ତ୍ତନ ହଉନି, କିନ୍ତୁ ତୁମେ ବା ନିଜ ହରେର ନାମ କହିଛ, କଳିଯୁଗ ଯୁଗ ଧର୍ମ ପ୍ରଚାର କରିଛ, ସମସ୍ତଙ୍କୁ ମାଡ଼ି ଦେଇଛ, ତିଳକ ଦେଇଛ, ଏବେ କାହିଁକି ତୁମେ କହୁଛ ମୋର ହଉନି ବୋଲି, ପ୍ରାକୃତ ମନ ତାର କିଛି ସିଦ୍ଧାନ୍ତ ତାର ନାହିଁ, ସ୍ଥିରତା ନାହିଁ, ସେ ଆଜି ଗୋଟେ ଜିନିଷ ଗ୍ରହଣ କରିଛି କାଲି ଛାଡ଼ିଦେବ, ତାର ଭାବେଶ ହେଇକି ଛାଡ଼ି ଦେଇପାରେ, ଅଜ୍ଞାତରେ ଛାଡ଼ି ଦେଇପାରେ, କୌଣସି ଛାଡ଼ି ଦେଇପାରେ, ପ୍ରମାଣ ହଉଛି ସାଧୁ, ସାଧୁଙ୍କର ସାଧୁ ହଉଛନ୍ତି ପ୍ରମାଣ, ଯେ ସାଧୁକୁ ବିଶ୍ୱାସ କରି ସେ ଶାସ୍ତ୍ରକୁ ବିଶ୍ୱାସ କରିପାରିବ, ଶାସ୍ତ୍ର ଆଧାରରେ ସାଧୁକୁ ତୁମେ ବିଶ୍ୱାସ କରିପାରିବ ନାହିଁ, ସାଧୁ ବିଶ୍ୱାସରେ ଯିଏ ସାଧୁଙ୍କୁ ବିଶ୍ୱାସ କଲା ସେ ଶାସ୍ତ୍ରକୁ ବିଶ୍ୱାସ କରିପାରିବ, କାହିଁକି ଶାସ୍ତ୍ର ହଉଛି ବହୁମୁଖୀ, ବହୁ ଅଧିକାରୀମାନଙ୍କ ପାଇଁ କୁହାଯାଇଛି, ଶାସ୍ତ୍ରରେ ବହୁ ଅଧିକାର କଥା, ତୁମେ ପଢ଼ିଦେବୁ ଡିଷ୍ଟର୍ବ ହେଇଯିବ ସାଙ୍ଗେ ସାଙ୍ଗେ, ବିଚଳିତ ହେଇଯିବ, କାହିଁକି ତ ଏଇ ଲକ୍ଷଣ ମୁଁ କାହିଁ ସାଧୁର ଦେଖୁନି, ତୁମେ ଲକ୍ଷଣଟା କଣ, ତୁମେ ପରମାତ୍ମା କି, ତୁମେ ପରମାତ୍ମା କି, ତୁ ସାଧୁର କଣ ଲକ୍ଷଣ ଦେଖିବ, ତାର ଶରଣାଙ୍ଗତ ତୁମେ ଜାଣିଛ କି, ସାଧୁର ଯେତେ ଲକ୍ଷଣ ଅଛି ସବୁଠୁ ଗୋଟେ ବଡ ଲକ୍ଷଣ ହେଲା ତାର ଐକାନ୍ତିକ ଶରଣାଙ୍ଗତ, ସେଟା ତୁମେ ଦେଖିପାରିବ କି, ତୁମ ଉତ୍ତର କିଛି ମେଜରିଙ୍ଗର ଜିନିଷ ଅଛି, ତୁମେ ସାଧୁ ମାପିଦବ, ତୁମେ ସାଧୁଟା ମାପିଦବା ପାଇଁ ତୁମର କିଛି ଅଛି କି ତୁମ ପାଖରେ, ତୁମେ ତ ନିଜକୁ ମାପି ଶିଖିନ, ଆଉ ତୁମେ କେତେ ଗଭୀର ପାଣି ଲାଗୁଛ ତୁମେ ଜାଣିନା, ତୁମ ମନକୁ ଦେଖ ତୁମେ କେମିତି ଅଛ, ସାଧୁ କାହା କୌଣସି ଜିନିଷକୁ ମାପି ହେବନି ଶାସ୍ତ୍ରର ଆଧାର ଉପରେ, ଶାସ୍ତ୍ର ଯୋଉ ଲକ୍ଷଣ ଦେଇଛନ୍ତି ଆମ ପାଇଁ ଏଠିକି ସବୁବେଳେ ମନେ ରଖିବାକୁ ପଡିବ, ଶାସ୍ତ୍ର କହିନାହାନ୍ତି ତୁମେ ଖୋଜ ଏ ଲକ୍ଷଣ, ଏୟା ଯେଉଁ ସାଧୁର ଲକ୍ଷଣ କୁହା ହେଲା ତିଥିକ୍ଷବ ସହିଷ୍ଣୁ, ଆମେ ଦେଖିବାକୁ ପଡିବ ମୁଁ କେତେ ସହିଷ୍ଣୁ, ମୁଁ ଆମେ କମ୍ପେୟାର କରିବାନି ସିଏ କେତେ ସହିଷ୍ଣୁ, ଶାସ୍ତ୍ର ସବୁବେଳେ ନିଜ ପାଇଁ କୁହାଯାଏ, ତେଣୁ ବଡ ପ୍ରମାଣ ଯଦି ନବା ସାଧୁ ଶୁଦ୍ଧ ଭକ୍ତଙ୍କର ପ୍ରତି ବିଶ୍ୱାସ, ତାଙ୍କ ପ୍ରତି ତାଙ୍କର ଆଧାର ହଉଛି ଆମର ଜୀବନର ସର୍ବସ୍ୱ, ଏତିକି ଯିଏ ଭକ୍ତକୁ ଶୁଦ୍ଧ ଭକ୍ତଙ୍କୁ ଭଲ ପାଇପାରୁନି ସେ କିଛି କଥା ଶୁଣିନି ବୋଲି ଜାଣ, କି ଶାସ୍ତ୍ର ପଢ଼ିନି ବୋଲି ଜାଣ, ଏ ଗୋଟିଏ ସିଦ୍ଧାନ୍ତ ମୁଁ ଜାଣେ, ଆଉ ଯାହା ସେ ଜାଣିଛି ସେ ଥିଓରିଟିକାଲ, ତାର କୌଣସି ପ୍ରାକ୍ଟିକାଲ ନଲେଜ ନଥିବ, ସେ ତାର ଭକ୍ତର ଭକ୍ତତ୍ଵଟା ଜାଣିନି ଆଉ ଭକ୍ତ ଭକ୍ତି ତତ୍ତ୍ଵ ଭକ୍ତ ଭକ୍ତିକୁ ଏ ଜଗତକୁ ଆଣିଛନ୍ତି ଭକ୍ତ ଭଗବାନ ଏ ଜଗତକୁ ଆଣିଛନ୍ତି ଭକ୍ତକୁ ଜାଣିନ ଭକ୍ତ ତତ୍ତ୍ଵ ଜାଣିନ ଆଉ ଭକ୍ତି ତତ୍ତ୍ଵ କ'ଣ ଜାଣିବ ଯେ ଭକ୍ତ ତତ୍ତ୍ଵ ଜାଣିନି ସେ ଭକ୍ତି ତତ୍ତ୍ଵ ଜାଣିନି କି ଭଗବତ ତତ୍ତ୍ଵ ଜାଣିନି ଯାହା ଜାଣିଛି ସେ କେବଳ ଗୋଟେ ଜ୍ଞାନରେ ଜାଣିଛି ତାକୁ ପ୍ରାକ୍ଟିକାଲ ସେ ଜିନିଷ ତାକୁ କିଛି କାମରେ ଦେବନି ଶାସ୍ତ୍ର ସବୁବେଳେ ଶାସ୍ତ୍ରକୁ ଦେଖି ଖେଳିଲେ ଏଟା କେମିତି ଅଛି ଏଟା କେମିତି ଅଛି ସେଟା ହବନି ସ୍ୱନୁଭବ ହଉଛି ପ୍ରମାଣ ଭଗବାନ ସାଧୁମାନଙ୍କରେ କହିଦିଅନ୍ତି ସେଟା ପ୍ରମାଣ ବୋଲି ଏଇ କଥା ମୋର ପଡ଼ୁ ପଡ଼ୁ ମନ ମନ ଆସିଲା ସେ ଶ୍ଳୋକଟା ସେ କହିଛନ୍ତି ମୋତେ ମୁଁ ଦେଖିଛି କେତେଟା ଜିନିଷ ତାଙ୍କୁ ଷ୍ଟପ୍ କରିଦେବି ଆରେ ଏଥିରେ ଗୋଟେ ପଣ୍ଡିତ ମାନେ ସବୁ ପ୍ରମାଣଟାକୁ ମାନ କେମିତି ଏଟା ଅଛି ନାଇଁ ଆମର ପରମ୍ପରାର ଶ୍ରୁତ ଯୋଉଟା ଯୋଉଟା ଆଚାର୍ଯ୍ୟ ମୁଖରେ ବାଲା ଆମେ ବେଦ ବୋଲି ମାନିବୁ ଯିଏ ଭଗବାନଙ୍କୁ ପ୍ରାପ୍ତ ହେଇଯାଇଛନ୍ତି ତାଙ୍କ ପାଖରେ ଆଉ ତାଙ୍କ ପାଖରେ ତୁମେ କ'ଣ ଦୋଷ ଦେଖିବ ତାଙ୍କର ଦୋଷ ଥାନ୍ତା ଭଗବାନଙ୍କୁ ସ୍ୱୀକାର କରିଥାନ୍ତି କି ସେଇଟା ହିଁ ବେଦ ସେଥିପାଇଁ ସମ୍ପ୍ରଦାୟ ଶିକ୍ଷା ବହୁତ ଇମ୍ପୋର୍ଟାଣ୍ଟ ତୁମେ ଉନ୍ନତ ରସ ପାଇଁ ଚେଷ୍ଟା କରନି ଆଗେ ସୁସମ୍ପ୍ରଦାୟରେ ମନ୍ତ୍ରନିଷ୍ଠ ହେଇ ଆଚାର୍ଯ୍ୟନିଷ୍ଠ ହେଇକି ସାଧନ କର ତାପରେ ସବୁ ଜିନିଷ ରିଭିଲ୍ ହେବ ଏଇ ଦୁଇ ପଢ଼ିଦେଲେ ମୋର ମନ ବସିବ ପଡ଼ିଗଲା ବ୍ରାହ୍ମଣ ସେଇତି ବ୍ରହ୍ମ ବେଦମ୍ ବ୍ୟତୀ ବ୍ରହ୍ମ ବେଦମ୍ ବ୍ୟତୀ ବ୍ରାହ୍ମଣ ସ୍ତସ୍ୟ ବିଜାଣତ ବ୍ରାହ୍ମଣ କିଏ ନା ଯିଏ ବ୍ରହ୍ମ ବା ବେଦକୁ ଜାଣିଛନ୍ତି ବ୍ରହ୍ମକୁ ଜାଣିଛନ୍ତି ସେ ତ ବ୍ରାହ୍ମଣ ବେଦକତ୍ୱପି ବେଦ ତାତ୍ପର୍ଯ୍ୟମ ଭକ୍ତି ବିଶେଷତଃ ପ୍ରକୃତ ବ୍ରାହ୍ମଣ କିଏ ଏଠି କହିଲେ ବେଦଜ୍ଞତ୍ୱପି ସେ ବେଦଜ୍ଞ ହେଇଥିବେ ବେଦ ତାତ୍ପର୍ଯ୍ୟମ ଭକ୍ତି ଏସବୁ ଆମ ଆଚାର୍ଯ୍ୟ କଥା ଆମେ କ'ଣ ଏଗୁଡ଼ା ବାହାର ଲୋକ କଥା କିଛି ଗୋଟା ପାଞ୍ଚ ପଇସା ଶୁଣିବୁ ସବୁ କାଟିକି ରିଜେକ୍ଟ କରିଦେବୁ ଯାହା ଜାଣିନଥିଲୁ ଜାଣିନଥିଲୁ ସେଥିରେ ଶୁଣୁଥିଲୁ ଜାଣିଥିଲୁ ସେଗୁଡ଼ା ସବୁ ଫ୍ଲାୱାର ୱାର୍ଡ ଗୁଡ଼ା ତାପରେ ଶାସ୍ତ୍ର କୃପା ଗୁରୁଙ୍କ କୃପା ପାଇବ ନା ତୁମେ ଜାଣିଦେବା ରେ ଏସବୁ ସିଦ୍ଧାନ୍ତ ବିରୁଦ୍ଧ ଜିନିଷ ଗୁଡ଼ା କହୁଛନ୍ତି ତେଣୁ ଆମେ କାହିଁ ଅପରାଧ କରିବା ତାଙ୍କର ସମ୍ପ୍ରଦାୟର ସିଦ୍ଧାନ୍ତ ସେ କୁହନ୍ତୁ ତାଙ୍କ ସନ୍ଥ ତାଙ୍କର ସ୍ଥିତି ଆମେ କାହିଁ ବିଚାର କରିବା ଆମ ସମ୍ପ୍ରଦାୟ ଉପରେ ଆମେ ଟିକିକି ରହିବା ଆମ ଶିକ୍ଷା ଉପରେ ସେଥିପାଇଁ ଏଠି ସେ ଲେଖିଲେ ବେଦ ବେଦଜ୍ଞତ ଅପି ବେଦ ତାତ୍ପର୍ଯ୍ୟମ ଭକ୍ତି ବିଶେଷତଃ କାଲି ତ କିଏ କାଲି ପରଦିନ ସେ କୋର୍ସ ଦେଖୁଥିଲି ପ୍ରପଦ ବି ସେଇଟା କୁହନ୍ତି ଜଣେ ପଢ଼ୁଥିଲେ ସବୁ ସେ ହରିଭକ୍ତି ବିଳାସ ବୈଷୟିକ ଗ୍ରନ୍ଥ ପଢ଼ୁଥିଲେ କାରଣ ଆମର ତୁମେ ଯେତେ ବେଦ ନିୟମ ପାନି ମୁଁ ଏମିତି ଏମିତି କରିବି ଏମିତି ଖାଇବି ଏମିତି କରିବି ଏମିତି ସକାଳୁ ଉଠିକି ତୁମେ ଯେତେ ଯାହା କର କେଉଁଥିପାଇଁ କରୁଛ ଆମର ବିଧିଟା ବେଶୀ ପ୍ରବଳ ନାହିଁ ଯଦି ବିଧି ଧର୍ମଟା ଆମର ଆମର ଭକ୍ତି ପ୍ରାପ୍ତି ପାଇଁ ବିଧି ଆମେ ଯେଉଁ ବିଧିଟା ଆମର ଏଟା ଶୁଦ୍ଧ ଭକ୍ତି ପ୍ରାପ୍ତି ପାଇଁ ଆମେ ପୁରା ବୈଦିକ ଜିନିଷ ଗୁଡ଼ା ସବୁ ମାନୁ ନାହିଁ ବୈଦିକ ଜିନିଷ ମାନେ ଠାକୁରଙ୍କର ଅର୍ଚ୍ଚନ ବି ହେଇପାରିବନି ସକାଳୁ ସକାଳୁ ଉଠିବ ଆଗକୁ ପ୍ରଣାମ କର ଏଇ ଦେବତାଙ୍କୁ ପ୍ରଣାମ କରେ ଭୂମିକୁ ପ୍ରଣାମ କରେ ଏଇ ମନ୍ତ୍ର ପଢ଼ ବାଥରୁମ୍ ଗଲେ ଏଇ ଦିଗକୁ ବସିକି ବାଥରୁମ୍ ଯାଅ ତାପରେ ଆସିବ ଏତେ ଥର ମାଟି ମାର ସେ ମଳଦ୍ୱାର ମାଟି ମାର ଏଠି ମାଟି ମାର ସେଠି ମାଟି ମାର ସେ ଏହା କର ତାହା କର ତୁମେ ଏହା କୋଉଠୁ କରୁଛନ୍ତି ଦିନ ଚାଲି ଯାଇଥିବ ଆଉ ପ୍ରପଦ ସେ ହରିଭକ୍ତି ବିଳାସନ ଏଇଟା ବନ୍ଦ କର ତୁମେ ଏଥିରେ କିଛି ସ୍ପିରିଚୁଆଲ ଆଡ଼ଭାନ୍ସ ହବନି ତୁମେ କ'ଣ କରିବ ଖାଲି ତ୍ରୁଟି ଦେଖିବ ଏଇଟା ତ ସେ କରୁନି ଏଇଟା ତ ଏଇଟା ହେଇପାରୁନି ଖାଲି ଏଇଆ ଦେଖି ଦେଖି ତୁମ ଜୀବନ ଚାଲିଯିବ ଏ ସେ ଜୀବନ ବେଶୀ ନିୟମ ଜାଣିଛନ୍ତି ସେମାନେ ଭୋଜନ ହବନି ସେ ସବୁ ଜାଣିଦେଲେ ଯେ କୁହନ୍ତି ନି କ'ଣ ଟୁଟୁକାନେ କ'ଣ କୁହନ୍ତି ବାବୁଲି ଖୁଚୁରା ଗୁଣି ଯିଏ ଆଣିଛି କ'ଣ ତାକୁ କୁହନ୍ତି ସେ ବଡ଼ ଗୁଣି ଜାଣିନି ଟୁକୁରା ଗୁଣି ଜାଣିଛି ସେ କ'ଣ କରିବ ସେ ମରିବ ବା ସେ ଟିକେ ଖାଲି ଗୁଣି ଗାଁ ପ୍ରୟୋଗ କରେ ସେ ଗୁଣି ଓଲଟା ଫେରିବ କଲା ଇଏ ସେଇଭଳିଆ ତୁମେ କିଛି ଗୋଟେ ପଢ଼ିପାରିଦେଲ ନିୟମ ଗୋଟେ ଜାଣିଦେଲ ତୁମେ ଆଉ ଭଜନ ଭଜନ କିଛି ଖାଲି ସମସ୍ତେ ଦୋଷ ଦେଖିବ ଗୋଡ଼େ ଗୋଡ଼େ ଖାଲି ଦୋଷ ଦେଖିବ ସମ୍ପ୍ରଦାୟ ଦେଖିବ ଏ ଏହା କରୁଛି ସେ ଏହା କରୁଛି ଏଇଟା ମାନୁନି ସେ ନିୟମ ମାନୁନି କିରେ କେହି କରୁନା ତୁ କରୁନୁ ବାପା ତୋର ଭଜନ କର ତୁ କାହିଁ ତୋ ମୁଣ୍ଡ କାହିଁ ଖର୍ଚ୍ଚ କରୁଛୁ କିଏ କଲା ନ କଲା ନାଇଁ ସେ ପ୍ରବାଦ ସେ କଥା କହୁଛି ବନ୍ଦ କର ସେ ପଢ଼ିବା ତାକୁ ତୁ ଗୀତ ଭାଗ ଶାସ୍ତ୍ର ପଢ଼ ତୁମେ ଯାହା କହ ସେଇଟା ତୁମେ କର ନିୟମ ଗୁଡ଼ା ତୁମେ ଜାଣିଦେଲା ପରେ ତୁମେ କ'ଣ କରିବ ତୁମେ ଖାଲି ନିୟମଟା ପାଳନ କରିବା ପାଇଁ ତୁମର ଲକ୍ଷ୍ୟ କରିବ ଆଉ ଭକ୍ତି ମୋର ହଉଛି କି ନା ଚିନ୍ତା କରିବନି ମୁଁ ସାଧୁଗୁରୁଙ୍କୁ ଫଲୋ କରୁଛି କି ନାହିଁ ମନ୍ତ୍ର ମୋର ଠିକ୍ ସେ ଉଚ୍ଚାରଣ ହଉଛି କି ନାହିଁ ଏଠି ଚିନ୍ତା କର ବିଧିରା ମୋର କରିବାର ଅଛି ସେଥିପାଇଁ ଏଇଟାକୁ ନିୟମ ଆଗ୍ରହକୁ ପଳେଇଯିବ ପୁଣି ଆମେ ବିଧି ଭାଙ୍ଗୁନା ଆମର ବିଧି ହେଲା ଆଚାର୍ଯ୍ୟ ଯାହା କହିଛନ୍ତି ତାପରେ ପୁରା ସ୍ଥିର ରହିବାକୁ ପଡିବ ଆଉ ସ୍ପେଶାଲି ଏଇ ଏଇ ବର୍ତ୍ତମାନ ସମୟରେ ମୁଁ ଯାହା ଦେଖୁଛି ବର୍ତ୍ତମାନ ସମୟରେ ବର୍ତ୍ତମାନ ସମୟରେ ଏତେ ଭାରି ଫାଷ୍ଟ ବ୍ରେନ୍ ବୁଦ୍ଧି ଗୁଡ଼ା ଭାରି ଚଞ୍ଚଳ ଆଉ ଫଟଫଟ ବୁଦ୍ଧି ଲଗେଇଦେବେ ତାଙ୍କର ସ୍ଥିର ବୁଦ୍ଧି ନୁହେଁ ଗୋଟେ ଆଚାର୍ଯ୍ୟ ନିଷ୍ଠତା ଗୋଟେ ଧୀରତା ଏସବୁ ନାହିଁ ଫଟାଫଟ ଚତୁର ବୁଦ୍ଧି ଖର୍ଚ୍ଚ କରି ସେ ଭାବି ଆମେ ସବୁ ପାଇଯିବୁ ଭକ୍ତି। ଆରେ ଏଇଟା ରାସ୍ତା ନୁହେଁ, ଏଇଟା ହବ ନିମିତି। ତୁମେ ଯେତେ ବେଦର କଠିନ ନିୟମ ଗୁଡ଼ା ସବୁ ଜାଣ, ଇଏ ଜାଣ ସେ ଜାଣ, ଭଲ ମନ୍ଦ କର, ତୁମେ କ'ଣ କରିବ ସେଇଟା? ଯେତେ ତୁମେ ଜାଣ ତାର ଅନ୍ତିମ ତାତ୍ପର୍ଯ୍ୟ ହେଉଛି ଭକ୍ତି। ସେ କଥା ଏଠି ଚକ୍ରବେଦ ଲେଖୁଛନ୍ତି। ବ୍ରାହ୍ମଣ ସେ ବିଜାନ ତ ସେଇ ଅର୍ଥ କରୁଛନ୍ତି। ବେଦଜ୍ଞ ତ ଅପି ବେଦ ତାତ୍ପର୍ଯ୍ୟ ଭକ୍ତି ବିଶେଷତଃ ଜାନାତ ଯଥା ଦ୍ୱିତୀୟ ସ୍କନ୍ଧେ ଅକାମ ସର୍ମ କାମ ବା ଯେ ବ୍ରାହ୍ମଣ ସେ ବେଦ ତାତ୍ପର୍ଯ୍ୟ ଜାଣିଛନ୍ତି ହେଉଛି ଭକ୍ତି। ତେଣୁ ସିଏ ପ୍ରକୃତ ବ୍ରାହ୍ମଣ ସିଏ ଆଉ କେବେ କ'ଣ କରିବେନି, ସକାମ କର୍ମକାଣ୍ଡ ପ୍ରତି ଆସକ୍ତ ହେବେନି ନା, କାହିଁକି ହେବେନି? କେବଳ ଭକ୍ତି କଲେ କ'ଣ କାମନା ଗୁଡ଼ା ପୂର୍ଣ୍ଣ ହେଇଯିବ କି? କହିଲେ ଯଥା ଦ୍ୱିତୀୟ ସ୍କନ୍ଧେ, ଦ୍ୱିତୀୟ ସ୍କନ୍ଧକୁ ପଳେଇଗଲେ ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାର ଦି ଭକ୍ତି କଲେ ସବୁ ହେଇଯିବ, ସବୁ କାମନା ସାଙ୍ଗରେ ରେଫରେନ୍ସ ଦେଇଦେଲେ। ଏଠି ଆଉ ଗୋଟେ ଉଦାହରଣ ଦେଲେ, ପୂର୍ବରୁ ପୁଷ୍କରଣ ଉଦାହରଣ ଦେଇଥିଲେ, ବର୍ତ୍ତମାନ ମେଘାଦି ଅମିଶ୍ରସ୍ୟ ସୌର କିରଣସ୍ୟ ତୀବ୍ରତ୍ୱମ ଇବ ଭକ୍ତି ଯୋଗସ୍ୟ ଧ୍ୟାନ କର୍ମାଦି ଅମିଶ୍ରତ୍ୱମ ତୀବ୍ରତ୍ୱମ ଜ୍ଞେୟମ୍। ସେ ଉଦାହରଣ ଦେଇଥିଲେ, କହିଲେ ମେଘାଦି ଅମିଶ୍ରସ୍ୟ ସୌର କିରଣସ୍ୟ, ସୂର୍ଯ୍ୟଙ୍କର କିରଣ ମେଘାଦି ମିଶି ନଥିବ, କଣ ମେଘଖଣ୍ଡ ନଥିବ, କଣ କୁହନ୍ତି ଆକାଶ ନିର୍ମଳ ଥିବ, ସେ ଯୋଉ କିରଣର ଯୋଉ ତୀବ୍ରତ୍ୱ ରହିଛି, ଏଇ ଅକାମ ସର୍ବକାମ କହୁଛନ୍ତି କଣ ଖାଲି ଭକ୍ତି କରିଦେଲେ ସବୁ କାମନା ପୂର୍ଣ୍ଣ ହେଇଯିବ? ଆଜି କଣ ପ୍ରଭୁପାଦ ପ୍ରଭୁପାଦ ତାଙ୍କ ବାପାଙ୍କ କଥା କହୁଥିଲେ, କେତେ ସୁନ୍ଦର ତାଙ୍କର ମାନେ ଫିଲିଙ୍ଗସ୍। ମୋ ବାପା ଏମିତି ବୈଷ୍ଣବ ଥିଲେ, ମୋ ବାପା କେବେ କୌଣସି ବୈଷ୍ଣବକୁ ଡିସ୍କ୍ରିମିନେସନ୍ କରୁନଥିଲେ, କିନ୍ତୁ ମୋର ଭାରି ଡିସ୍କ୍ରିମିନେସନ୍ ଥିଲା, ମୁଁ ଭାରି ଷ୍ଟ୍ରିକ୍ଟ। ମୁଁ ଛୁଆଟି ପିଲାବେଳୁ ଏସବୁ ଭଲ ପାଏନି, ଯେଉଁ ସଜିଆ ବୈଷ୍ଣବମାନେ ଆସନ୍ତି ପାନ ଫାନ ଖାଆନ୍ତି, କିନ୍ତୁ ମୋ ବାପା ଏମିତି ଥିଲେ, ମୋ ବାପା ବହୁତ ଷ୍ଟ୍ରିକ୍ଟ ଥିଲେ, ଏ ସରି ମୋ ବାପା ବହୁତ ଲିବରାଲ ଥିଲେ, ସମସ୍ତଙ୍କୁ ସମ୍ମାନ ଦିଅନ୍ତି, ଏପରିକି ମାୟାବାଦୀମାନଙ୍କ ପାଖକୁ ନେଇକି ଯାଆନ୍ତି, ସେ କ'ଣ ଖାଆନ୍ତି କ'ଣ କରନ୍ତି, ତାଙ୍କ ଫ୍ରୁଟ୍ସ ନେଇକି ଯିବେ ଯାହାକୁ ସେ ଖାଆନ୍ତି ସବୁ ସବୁ, ମୋ ବାପା କାହାକୁ ଡିସ୍କ୍ରିମିନେଟ୍ କରନ୍ତିନି, କେବେ କରନ୍ତିନି। ଆଉ ପ୍ରଭୁପାଦ ଆଜି କହୁଛନ୍ତି କେତେ ସୁନ୍ଦର, ତାଙ୍କ କଣ୍ଠଟା ଟିକେ ଦବି ଯାଉଛି, ଜଣାପଡ଼ି ଭାବ ବିଷୟ ହେଇଯାଉଛନ୍ତି, କହିଲେ ମୋ ବାପା ସବୁବେଳେ ଯେଉଁ ସାଧୁ ଆସନ୍ତି ସେ ସଜିଆ ହୁଅନ୍ତୁ ଯିଏ ହୁଅନ୍ତି, ତାଙ୍କୁ ସବୁବେଳେ କୁହନ୍ତି ମୋ ପୁଅକୁ ଆଶୀର୍ବାଦ କଲେ ସେ ରାଧାରାଣୀଙ୍କର ଭକ୍ତ ହଉ। ପ୍ରଭୁପାଦ କହୁଛନ୍ତି ସବୁବେଳେ ମୋ ସେ କେମିତି ରାଧାରାଣୀଙ୍କର ଭକ୍ତ ହଉ। ଆଉ ମୁଁ ଆଜି ବୁଝିପାରୁଛି ମୋ ଫାଦରଙ୍କର ମୋ କୃପାରୁ, ମୁଁ ଚାହୁଁଥିଲି ମୁଁ ଯେତେବେଳେ ବିଜନେସ୍ କରୁଥିଲି, ମାନେ ଏତେ ସୁନ୍ଦର ତାଙ୍କ ସହିତ କଥା ସହିତ ଲାଗୁଛି ଯେ ମୁଁ ଯେତେବେଳେ ବିଜନେସ୍ କରୁଥିଲି, ମୁଁ ଭାବୁଥିଲି ପଇସା ପତ୍ର କିଛି ରଖିକି ମୋ ଗୁରୁଦେବଙ୍କ କଥା ମୁଁ ମାନିବି, ତାପରେ ଯିବି ବିଦେଶ ଆସି ପ୍ରଚାର କରି କିଛି ପଇସା କରିବି। ଆଉ ହଁ ତାଙ୍କ ବାପାଙ୍କ କଥା କହିଲେ, କହିଲେ ମୋ ବାପା ଗୋଟେ କଥା ମୋତେ ଶିଖେଇଥିଲେ, ସବୁବେଳେ କୁହନ୍ତି ଭଗବାନ ଦଶ ହାତରେ ଦେବେ, ଦଶ ହାତରେ ଯଦି ଗୋଟେ ମଣିଷକୁ ଦେବେ ଦଶଟା ହାତରେ ଦେବେ, ଆମର ଦୁଇଟା ହାତ, ତାଙ୍କ ବାପା ସବୁବେଳେ କୁହନ୍ତି, ତାଙ୍କ କହିଲେ ମୋ ବାପା ମୁଁ ସବୁବେଳେ କୁହନ୍ତି, ସେଇଟା ବର୍ତ୍ତମାନ ମୁଁ ରିଏଲାଇଜ୍ କରୁଛି। ମୋ ବାପା ସବୁବେଳେ ସାଧୁମାନଙ୍କୁ କୁହନ୍ତି ମୋ ପୁଅ କୃପା କର, ସେ ରାଧାରାଣୀଙ୍କର ଭକ୍ତ ହଉ, ସେ ରାଧାରାଣୀଙ୍କ ଚରଣରେ ଆଶ୍ରୟ ନଉ। ଆଜି ମୁଁ ବୁଝିପାରୁଛି ମୋ ବାପା କେତେ ମାନେ ତାଙ୍କ କଥା କେତେ ସତ୍ୟ, ଆମ ସବୁବେଳେ ସେଇଟା ରିଏଲାଇଜ୍ କରୁଛି। ମୋ ବାପା ସବୁବେଳେ କୁହନ୍ତି ଭଗବାନ ତାର ଦେବେ ଦଶଟା ହାତରେ ଦେବେ, ତେଣୁ ଆମର ଦୁଇଟା ହାତ, ଆମେ କେତେ ରଖିବା, ଆଉ ଭଗବାନ ତାର ନେବେ ଦଶଟା ହାତରେ ନେଇଯିବେ, ସେତେବେଳେ ଆମର ଦୁଇଟା ହାତ କେତେ ଅଟକେଇ ରଖିବା। ପୂର୍ବତ କଲେ ସେଟା ମୋ କେସ୍ରେ ହେଲା, ମୁଁ ପ୍ରଥମେ ଚାହୁଁଥିଲି ସବୁ ପଇସା ପତ୍ର ସବୁ ସେଟଅପ୍ କରିକି, ଫ୍ୟାମିଲି ସେଟଅପ୍ କରିକି ମୋ ଗୁରୁଙ୍କ କାମ କରି ସବୁ ନେଲେ ଦଶଟା ହାତରେ, ଆଉ ମୋତେ ଭିକାରୀ କରି ଛଡ଼େଇଦେଲେ, ମୁଁ ଗୋଟେ ମେଡିକାଲ ହେଇକି ସାଧୁ ହେଇ ଆସି ବୁଲିଲି, ପୁରା ଭିକାରୀ ହେଇକି ମୁଁ ବୁଲିଲି, କିନ୍ତୁ ବର୍ତ୍ତମାନ ମୋତେ ଦଶଟା ହାତରେ ଦେଉଛନ୍ତି, ମୁଁ ତ ବର୍ତ୍ତମାନ ଗୋଟେ ସାଧୁ ମୋତେ ଦଶଟା ହାତରେ ଦେଉଛନ୍ତି, ସେତେବେଳେ ବିଜନେସ୍ ଥିଲି, ବିଜନେସ୍ ମ୍ୟାନ୍ ଥିଲି, ମୁଁ ତୁ ସବୁ ନେଇଯାଇଥିଲି। ପ୍ରଭୁ ପୁରା ଏତେ ସୁନ୍ଦର ଭାବରେ କହୁଛନ୍ତି, ମୋତେ ଗୋଟେ ଦଶଟା ହାତରେ ମୁଁ ରିଏଲାଇଜ୍ କରୁଛି, ମୋ ବାପାଙ୍କର କଥା ମୋ ପିତାଙ୍କର କଥା ମୁଁ ରିଏଲାଇଜ୍ କରୁଛି ଯେ ସତ୍ୟ କେତେ ସତ୍ୟଟା ବିରାଟ ସତ୍ୟ। ସେଥିପାଇଁ ଭକ୍ତ କେବେ ବହୁତ ବିଚଳିତ ହେବା କଥା ନୁହେଁ, ଧନ ସମ୍ପତ୍ତି ଏସବୁ ବହୁତ ବଡ଼ ଜିନିଷ ନାହିଁ, ଭଗବାନଙ୍କ ଚରଣ କମଳରେ ମତେ ରହିବା ଇଏ ବହୁତ ବଡ଼ ଜିନିଷ, ସମ୍ପତ୍ତି କିଛି ନାହିଁ। କୃଷ୍ଣ ଯେ ଲକ୍ଷ୍ମୀପତି ତାଙ୍କର ଯେ ଭଜନ କରୁଛି, କ'ଣ ଧନ ସମ୍ପତ୍ତି ପ୍ରତି, କ'ଣ ଟିକେ ଖାଇବାର ଅଛି, ସେ ଲକ୍ଷ୍ମୀପତି ସେ ଚାହିଁବେ କ'ଣ କରିଦେବେ ହିସାବ ପତ୍ର ନାହିଁ, ଜଣେ ମୂଲ୍ୟ ବୁଝିବା ଦରକାର ଭକ୍ତିର। ଭକ୍ତିକୁ ଏକ ଆନୁଷ୍ଠାନିକ କ୍ରିୟା ଭାବରେ ନେଲେ ଆମେ ଭକ୍ତି ମାନେ ଖୁସି ହେବେ, ଧର୍ମ ନେଇଛି ଗୋଟେ କରିଦେବା ଆଉ, ଚୁପ ସରିଗଲା ସରିଲା, ଆଉ ଭଗବାନଙ୍କ ପ୍ରତି ଗୋଟେ ସ୍ୱତନ୍ତ୍ର ସ୍ନେହ ମମତା ନିଜସ୍ୱ ଭାବନା ଏଗୁଡ଼ା ଯଦି ନ ରହିଲା, ଖାଲି ଧନ ସମ୍ପତ୍ତି ଏଗୁଡ଼ା କରୁଥିବା, ଖାଲି ବାହାରେ ଖାଲି ଠାକୁରଙ୍କ କଣ୍ଡ ଜପ ହେଲେ ମାଳା ଟଙ୍ଗେଇ ଦିଅ, ଖାଟ ଘର ସଂସାର ଧନ୍ଦାରେ ଲାଗିଲା, ହେଲେ କଣଟା ସିଏ ତୋର କିଛି ତୁମେ ମିଳିବ? ତୁ ଯାହାକୁ ନିଜର କହିବା କଥା କରିପାରୁନୁ, ଆଉ ଅନିତ୍ୟ ଜିନିଷଟା ନିଜର କରୁଛୁ, ଏଥର ତ ଏ ଜଗତର କିଛି ନିତ୍ୟତା ନାହିଁ, ତାଙ୍କୁ ତ ନିଜର କରି ରଖିଛ, ଆଉ ଯେ ଯିଏ ନିତ୍ୟ ତାଙ୍କୁ ନିଜର କରିପାରିଲ, ଆଉ ଧର୍ମର କଣ ଆଉ ରହିଲା? ସେ କଥା ଏଠି ସେ କହୁଛନ୍ତି, କାରଣ ଉଦାହରଣ ତାଙ୍କ କେତେ ସୁନ୍ଦର ଉଦାହରଣ ଦଉଛନ୍ତି, ମେଘାଦି ଅମିଶ୍ରାସ ଏଇ ଯୋଉ କେତେ ତୀବ୍ର ଭକ୍ତିଟା ସେଟା କହୁଛନ୍ତି, ମେଘାଦି ଅମିଶ୍ରାସ୍ୟ ସୌର କିରଣାସ୍ୟ ତୀବ୍ରତମ କହିଲେ ନା ତୀବ୍ରେଣ ଭକ୍ତି ଯୋଗେନ, ତୀବ୍ର ଶବ୍ଦକୁ ସାଙ୍ଗେ ସାଙ୍ଗେ ଏଇଟା ଏଠି ତା ଟିକାର ସେଠି ଲେଖିନାହାନ୍ତି, ଭାଗବତର ସେ ଟିକାର ମୁଁ ପଡ଼ି ସେ ଟିକା ଚକ୍ରପଦ ସେଠି ପଡ଼ି ଲେଖିନାହାନ୍ତି, ଏଠି ଗୀତାରାଣୀ ଲଗେଇଦେଲେ ଭକ୍ତି କଣ ଏତେ ପ୍ରଭାବିତ ଯେ ସମସ୍ତ କାମନାକୁ ପୂର୍ଣ୍ଣ କରିଦେବ ନା କରିଦେବ ନା କେମିତି? ଏଠି କହିଲେ ତୀବ୍ରତ ଶବ୍ଦକୁ ଅର୍ଥ କରୁଛନ୍ତି, ମେଘାଦି ଅମିଶ୍ରାସ୍ୟ ସୌର କିରଣାସ୍ୟ, ମେଘାଦି ମିଶି ନଥିବ, ମେଘାଦି କଣ କୁହାଯିବ, ବାଦଲ ନଥିବ, ଅମିଶ୍ରାସ୍ୟ ସୌର କିରଣାସ୍ୟ ସୂର୍ଯ୍ୟ କିରଣ ତୀବ୍ରତମ ତୀବ୍ରତମ ମିବ ତୀବ୍ରତ ପରି ଭକ୍ତି ଯୋଗସ୍ୟ ଜ୍ଞାନ କର୍ମାଦି ଅମିଶ୍ରତ୍ଵ, ଯଦି ଜ୍ଞାନ କର୍ମ ଆଦି ଅନାବୃତ ଯାହା କହିଲେ ସେ ଜ୍ଞାନ କର୍ମ ମିଶି ନଥିବ, କେବଳ ଶୁଦ୍ଧ ଭକ୍ତି ତୀବ୍ରତମ ଜ୍ଞାନ ଭାରି ତୀବ୍ର ଭକ୍ତିରେ କଣ ନ ହେଇପାରିବ, ଭକ୍ତିରେ କଣଟା ନ ହେଇପାରିବ, କୌଣସି ବ୍ୟସ୍ତ ଧନ ସମ୍ପତ୍ତି ଭଲ ମନ୍ଦ ଏ କୌଣସି ବ୍ୟସ୍ତ ହବା ଦରକାର, ସବୁ କୃଷ୍ଣ ଆମେ ଦେଖିଛୁ ସବୁ ଗୁରୁଦେବ ପାଖରେ ସବୁ ଦେଖିଛୁ, କଣ ଅସମ୍ଭବ ହେଇଗଲା ସବୁ ମନ୍ଦିର କଣ ଥିଲା କଣ ହେଇଗଲା, କୁଆଡେ ଭକ୍ତ ଆସି ଜୁଟିଲେ କଣ ସାଙ୍ଗେ ସାଙ୍ଗେ ସବୁ ଭଗବାନ ଯେ ଶୁଦ୍ଧ ଭଗବାନଙ୍କର ପ୍ରତି ବିଧାନ ଶୁଦ୍ଧ ଭକ୍ତି କରିବ ତା ପାଇଁ କଣ ଅଭାବ ରହିବ, କିଛି ଅଭାବ ରହିବ, ସଂସାରୀ ଜିନିଷଟା କଣ ଗୋଟେ ଭଗବାନଙ୍କ ପାଖରେ ଗୋଟେ ଯାହା କୁହନ୍ତି ଗୋଟେ ଓଡ଼ିଆରେ ନାହିଁ ଗୋଟେ ପାଲାରେ ପଡ଼ିବନି, କୁହନ୍ତି ନା ପାଲାରେ ପଡ଼ି ପ୍ରାସଙ୍ଗ କୁହନ୍ତିନି, ତାକୁ ପ୍ରାସଙ୍ଗରେ ପଡ଼ିବ, ସିଏ ତା ସାଙ୍ଗରେ ପ୍ରାସଙ୍ଗରେ ପଡ଼ିବ ଗୋଟେ ଗାଁ ବିଷୟ ତ ନାହିଁ, ତା ପ୍ରାସଙ୍ଗ ପଡ଼ିବ ନା ସେଭଳିଆ, ଏଇ ଭକ୍ତି ତୁଳନାରେ ଏ ଜୀବନର ଏ ଜଗତର କୌଣସି ଜିନିଷ ଏତେ ବଡ଼ ଜିନିଷ ନୁହେଁ, ଗୋଟେ ପ୍ରାସଙ୍ଗରେ ପଡ଼ିବନି କିଛି, ଆମେ ଯେହେତୁ ଗୋଟେ ଶୁଦ୍ଧ ଭକ୍ତି କେବଳ ଗୋଟେ ବିଶ୍ୱାସ ଆସିପାରୁନି, ଆଉ ଶୁଦ୍ଧ ଭକ୍ତି କଥା କଣ କହିବା, କୃଷ୍ଣଙ୍କ ଉପରେ ଗୋଟେ ମାନେ କଣ ତାକୁ କହୁଛି ଐକାନ୍ତିକ ବିଶ୍ୱାସ ଆମର ଆସିପାରୁନି, ସବୁକିଛି ସେ କରିଦେଇପାରିବେ ସେତିକି ନାହିଁ, ଆଉ ଆଉ ଏଇ ବଡ଼ ବଡ଼ କଥା କଣ ଆମେ କହିବା, ତୀବ୍ରତ୍ୱ ଭାରି ଭକ୍ତି ଯୋଗ ସମସ୍ତ କାମନା ପୂର୍ଣ୍ଣ ହେଇଯିବ, ବ୍ରାହ୍ମଣସ୍ୟ ବିଜାନେ ତମେ, ବେଦର ତାତ୍ପର୍ଯ୍ୟ ଶ୍ରେଷ୍ଠ ଜିନିଷଟା ବ୍ରହ୍ମ ବେଦ ତା ତାତ୍ପର୍ଯ୍ୟ ବିଜାଣି ଜିନିଷ ଶ୍ରେଷ୍ଠ ବ୍ରାହ୍ମଣ ଶେଷ ହେଲା ଭକ୍ତି। ଆଚ୍ଛା ଅତ୍ର ବହୁ ବହୁବ୍ୟ ବହୁ କାମ ସିଦ୍ଧି ରୀତି ସର୍ବଥା ବହୁ ବୁଦ୍ଧିତ୍ୱ ଏବଂ ଏକସ୍ମାତ ଭଗବତ ଏବ, ବହୁ ବୁଦ୍ଧିରେ ବହୁ କାମନା, ଯେତେବେଳେ ତୁମର କାମନା ବହୁତ ହେଲା, ବହୁ ବୁଦ୍ଧି ତୋର ବହୁ କାମନା ତିଆରି, ଏଟା ଏଠି ଏଟା କରିବି, ଏଟା ସେଠି କରିବି, ସେଟା କରିବି, ସେଟା କରିବି, ତୁମର ସବୁ ବହୁ କାମନା ତିଆରି ହେଲା, ବହୁ ବୁଦ୍ଧିତ୍ୱମ ହେବ ବହୁ ବୁଦ୍ଧି ହେଇଯିବ, କାମନା ତୋର ତୁମର ବହୁତ ହେଲା, ବୁଦ୍ଧି କେତେଟା ହବ, ହଁ ଗୋଟେ ବୁଦ୍ଧି ଅଛି ତୁମର, ହଜାର ବୁଦ୍ଧି ନା, ଆଉ ଏଠୁ କେମିତି ଏଟା ଘର କରିଦେବି, ସେଟା କେମିତି କଣ କରିଦେବି, ସେଠି କେମିତି କଣ କରିଦେବି, ଗାଡ଼ିଟା କେମିତି ନେଇ ଆସିବି, ଏଠି ହଜାର ତ ବୁଦ୍ଧି ଖେଳୁଛି, ଆ ବୁଦ୍ଧି ଆଉ କୃଷ୍ଣଙ୍କ ପାଖରେ କେଉଁଠି ରହିବ, ଏ ବୁଦ୍ଧିଟା ମନଟା ସିନା ଗୋଟେ ସ୍ଥିର ରହିଲେ ଜଣ ତୁମେ ଭଲ ପାଇବ, ଆଉ ବୁଦ୍ଧିରେ ଯାହାର ବୁଦ୍ଧି ସବୁଆଡ଼େ ଖେଳିଲା ବହୁ ବୁଦ୍ଧି ତାର କଣଟା, ତାର ଭଗବାନ ପରେ ବୁଦ୍ଧି ରହିବ, ସ୍ଥିର ବୁଦ୍ଧି ହେଇପାରିବନି, ସବୁଆଡ଼େ ହାତ ମାରିବ କୁଦ୍ର, କଣ କହୁଛନ୍ତି ଜାକର ଲଭ୍ ଅଲ୍ ଟ୍ରେଡ୍ସ ମାଷ୍ଟର ଅଫ୍ ନନ୍, ଗୋଟେ କୁହନ୍ତି ନା କଣ ସେ ଇଂଲିଶରେ କଣ, ସବୁ ସବୁ ଜାଣିଥାଏ କୁଛ ଜାଣିଥାନି, ସବୁଥିରେ ହାତ ମାରିଥିବ କୋଉଥିରେ ସେ ତାର ପରଫେକ୍ଟ ନଥିବ, ସବୁ କାମ ଜାଣିଥିବ, ସେଗୁଡ଼ାକ କାମ ମିଳେନି, ଭାବିଲେ ବୁଝୁଛ ତ, ଯିଏ ସବୁଆଡ଼େ ହାତ ମାରିଥିବ କିଛି କାମ ନ ମିଳୁ ତାକୁ କେହି କାମ ଡାକିବେନି, ସେ ଅଧା ମିସ୍ତ୍ରୀ ଆଉ ସବୁଥିରେ ଅଧା ଅଧା କାମ କରିଥିବ ତାକୁ କେହି ଡାକିବେନି, ତା ପେଟ ଯୋଡ଼ିକି ମରିବ, ଆରେ ଗୋଟେ କାମ କର ତାକୁ ପରଫେକ୍ଟ କର, ଗୋଟେ ଜାଗା ଜିନିଷରେ ପରଫେକ୍ଟ ତୁମେ ହୁଅ, ତୁମେ ସେଥିରେ ଆଉ ଭକ୍ତି ଯୁଗରେ ଏସବୁ ଜିନିଷଟା ବହୁ ବୁଦ୍ଧି ତ ଭଲ ନାହିଁ, ବ୍ୟବସାୟ ଭଗବାନ ଗୋଟେ ତତେ କହିଲେ ଯୁଦ୍ଧ କରିବା ଯୁଦ୍ଧ କରିବୁ, ତୋର ଇଏ ମରିଯିବ ସିଏ ମରିଯିବ ଇଏ ବିଧବା ହେଇଯିବ ସେ କୁଳା ଏତେ ବୁଦ୍ଧି କାହିଁ ଖର୍ଚ୍ଚ କରୁଛୁ, ସେଥିପାଇଁ ଏଠି ଯିଏ ବେଶୀ ଚାଲା ସିଏ ମରିବ, ବୁଦ୍ଧିଆ ଏଇଠି ତା ବୁଦ୍ଧିଟା କୃଷ୍ଣ ଯେତିକି ବୁଦ୍ଧିଆ ସେ କୃଷ୍ଣ ପାଖ ଧରା ପଡ଼ିବ, ଏଠି ସରଳ ଜିନିଷ ଦରକାର, ଭକ୍ତିରେ ବିଲକୁଲ ସରଳ ଯିଏ ହବ ସିଏ ବଞ୍ଚିପାରିବ, ମୋର କଣ ହଉ ନ ହଉ ସେ କୃଷ୍ଣ, ଯିଏ ବେଶୀ ବୁଦ୍ଧି ହେଲା କରିଦେବି ଏମିତି କରିଦେବି ଏଟା କରିଦେବି ଏମିତି କରିଦେବି, ସିଏ ଏଠି ହଇରାଣ ହବ ମାନେ ତାର ଆଉ ଅବସ୍ଥା ବି ରହିବନି, କାରଣ ସେ ତାର ଯାହାରେ ତ ବୁଦ୍ଧି ରହିଲା ତାର ଡିପେଣ୍ଡାନ୍ସି କ'ଣ କୁହାଯିବ, ନିର୍ଭରତା କମିବ। ବୁଦ୍ଧିଆରେ ନିର୍ଭରତା କମେ ନା, ଆଉ ତା ନିର୍ଭର କରୁ କେଉଁଠୁ ଆସିବ, ଆଉ ବୁଦ୍ଧିଆଟା ଆସିବ ଆଉ ଚାଲ ଖାଲି ଖାଲି ବୁଦ୍ଧି ଖର୍ଚ୍ଚ କରୁଥିବା, ଆଉ ଏଇଟା ଏମିତି କରିଦେବି, ଏଇଟା ଏମିତି କରିଦେବା, ଏଇଟା ଏମିତି କରିଦେବି, ଏମିତି କରିଦେବା। ସେ ବିଲୁଆ ଭଳିଆ, ବିଲୁଆ ବଡ଼ ଚତୁର ଯେମିତି, ସେ ସେଭଳିଆ ତା ବୁଦ୍ଧି। ଦେଖୁନା କେତେଟା ଜୀବ ଅଛନ୍ତି, କୁଆ କୁହନ୍ତିନି, କାକ ବେଶୀ ଚତୁର କ'ଣ ଖାଏ, ବିଷ୍ଟା। ସେଟା ଯିଏ ବେଶୀ ଚତୁର ସେ ସେ ବିଷ ଯାଇ ଭୋଗିବ, ସରଳ ନୁହେଁ ନା, ସେ ବିଷୟ ଭୋଗିବ। ଚତୁର ପାଇଁ ଏଇଟା ରାସ୍ତା ନୁହେଁ, ଆମର କେବଳ ଚତୁରାମି ହେଉଛି ଏତିକି। ସେ ପ୍ରକୃତ ସେ କୁହନ୍ତି ନା, ଯେ ଜନ କୃଷ୍ଣ ଭଜେ ସେ ବଡ ଚତୁର, ଭଜନ କରିବ କରିବାଟା ହଉଛି ଚତୁରାମି। ତା ମାନେ ନୁହେଁ ଯେ ଏଇ ଚତୁରାଟା ଅଲଗା ଆଡ଼େ ଲାଗିବ, ଭଜନ କରିବାଟା ହଉଛି ତୁମର ଚତୁରାମି, ଆଉ ଭଜନ ନ କରିକି ଅଲଗା ଆଡ଼େ ସବୁ ବୁଦ୍ଧି ରହିଛି, ସେଟା ଚତୁରାମି। ସେଥିରେ ତୁମେ ସେଇଥିରେ ଖସିବ, ସେଇଥିରେ ତ ଖସିବ ଆଉ, ଏଇଟା ଭଲ ଜିନିଷ ନାହିଁ, ସରଳଟା ଭଲ। ସେ କଥା ସେ କହୁଛନ୍ତି, ଅତ୍ର ବହୁବ୍ୟ ବହୁ କାମ ସିଦ୍ଧିରୀତି ସର୍ବତା ବହୁ ବୁଦ୍ଧି ତୁମେବ, ବହୁ କାମ ସିଦ୍ଧି ପାଇଁ ତୁମର ବହୁ ବୁଦ୍ଧି ଲାଗିବ, ଏଭଳି ଏଟା କରିବ ସେଟା ପାଇଁ ସେଟା କରିବ। ଏସବୁ କ'ଣ ଭଗବାନ ସେବା, ଏଇଟା ସବୁ ସେବା କି, ଗୋଟେ କାମ କରୁ ତାପରେ ନଥିବ, ଏଇଟା ଏଇଟା କରିଦେ କେମିତି, ଏଇଟା ସେଠି ମୁଁ ଯିବି, ସେଠି ସେଟା ଏଇଟା କରିବି, ମୁଁ ସେଟା ସେଟା କରିବି, ତା ବୁଦ୍ଧି ତ ହଜାର ଆଡ଼େ ଖେଳୁଛି, ସେ କେମିତି ତାର ସ୍ଥିର ରହିପାରିବ, କାହିଁକି ନା କାମନାଟା ରହିଲା। ଏକସ୍ମାତ୍ ଭଗବତୀ ଭଗବତ ଏବ ସର୍ବଦା ସର୍ବ ଏକସ୍ମାତ୍ ଭଗବତ ଏବ ସର୍ବକାମ ସିଦ୍ଧିତି ଅଂଶେନ ଏକ ବୁଦ୍ଧିତ୍ୱାତ୍ ଏକ ବୁଦ୍ଧିତ୍ୱମେବ ବିଷୟ ସ୍ୟାତ୍ ଗୁଣତ୍ ଗୁଣତ୍ ଜ୍ଞେୟମ୍। ଏକସ୍ମାତ୍ ଭଗବତ ଏବ ଏକମାତ୍ର ଭଗବାନଙ୍କର ଭଗବାନଙ୍କ ପାଖରେ ବୁଦ୍ଧି ରହିଲେ ସର୍ବକାମ ସିଦ୍ଧିତି ସବୁ କାମ ସିଦ୍ଧି ହେଇଯିବ। ଆଚ୍ଛା କ'ଣ ପୁରା ବୁଦ୍ଧି ରହିଲେ ହବ, ସେ କହୁଛନ୍ତି ଏକ ଅଂଶ ନାଇବ, ପୂର୍ଣ୍ଣ କଥା କ'ଣ କହିବା, କାମନା ପୂର୍ତ୍ତି ହବ, ଯାହାର ମନ ପୁରା ଭଗବାନଙ୍କ ପାଖରେ ପୁରା ରହିଯାଇଛି ବା ଚରଣ କମଳ ରଖିଛି ଭଗବାନଙ୍କ ସମ୍ପର୍କ, ଗୋଟେ ଗୋଟେ ଅଂଶ ବି ହେଇଗଲେ ତାର ସବୁ କାମନା ପୂର୍ତ୍ତି ହେଇଯିବ, ଗୋଟେ ଅଂଶ ବି ହେଇଗଲେ। ସେ କହୁଛନ୍ତି ଅଂଶ ନେଇବ ତତେ ଏକ ବୁଦ୍ଧିତ୍ୱମେବ ବିଷୟ ଜ୍ଞାନ, ସେ କହିଲେ ଏଇ ଜିନିଷଟାକୁ ସେ ବ୍ୟାଖ୍ୟା କଲେ। କାରଣ ବହୁ କାମନା ଯେତେବେଳେ ଯେଉଁ ଗୋଟେ ଅନ୍ତର ଭିତରେ ସେଭଳିଆ ରହିଲା, ସେଭଳି ଗୋଟେ ଜୀବଟା ଉଦ୍ବେଳିତ ହବ, ଗୋଟେ ବ୍ୟାକୁଳ ହବ, ଅସ୍ଥିର ହବ। ମୁଁ ସବୁ ପୁରୁଣା ଲୋକଙ୍କୁ ଦେଖିଛି, ଆଉ ଛୋଟ ପିଲାବେଳେ ସବୁ ଦେଖିଛି, ଆମ ଗାଁରେ ସବୁ ବୁଢ଼ା ଲୋକ ଥିଲେ, ଆଉ ବୟସ୍କ ଲୋକ ମୁଁ ସବୁ ଦେଖିଛି, ସେ ଭାରି ସ୍ଥିର, ଗରିବ ଥିଲେ ଭାରି ସ୍ଥିର। ସେ ଛୁଆଟି ବେଳେ ମଧ୍ୟ ପଢ଼େ, ସେ ମନ ଅଛି ସେ ସ୍କୁଲରେ, ସେଠି ସେ ଗୋଟେ ବୁଢ଼ୀ ଥାଏ, ତାର ପୁଅଟା ଥିଲେ କ'ଣ, ମୋର କାହିଁକି ମନରେ ପଡ଼ୁନି, ତାର ପୁଅଟା କେହି ନାହାନ୍ତି କି ତା ପୁଅ ଅଛି କି, ସେ ତାକୁ ମୁଦ ଦେଖିବାରେ ସେ ବିଧବା ବୁଢ଼ୀଟିଏ, ସେ ଯେଉଁ କ'ଣ ସବୁ ଛାଣିକି ସବୁ ଚା ଫା ଟିକେ କରେ, ସେଟା କେତେ ସ୍ଥିର ବୁଦ୍ଧି ସମ୍ପୂର୍ଣ୍ଣ। ସେ ବିଜନେସ୍ କରନ୍ତି, ସେଇ ଟିକେ ଚା ବିକିବେ, ସେ ସାର୍ମାନଙ୍କୁ ଚା ଟିକେ ଦେବେ, କେତେ ଧୀର ସମୟ ଦେଖିଲେ ପୁରା ଚୁପଚାପ ବସିଛି। ଆଜିକାଲି କୌଣସି ମଣିଷକୁ ଦେଖିବେ ସବୁବେଳେ ଦେଖିବେ ଚଞ୍ଚଳ ଚଞ୍ଚଳ, ଖାଲି ମୁଣ୍ଡ ଭିତରେ ହଜାର କଥା ପୁରେଇ, ଖାଲି ମାଛ ଭଳିଆ ଖାଲି ଯେମିତି ମାଛ ବୁଲନ୍ତି, ସେଇଭଳିଆ ଖାଲି ଛାଟର ଫଟର ରହୁଛନ୍ତି, କାମନା ଏତେ ପ୍ରବଳ, କାରଣ ତାଙ୍କ ନିର୍ଭରତା। ଆଗରୁ କ'ଣ ଗୋଟେ ଲୋକ ଗୋଟେ କଥାରେ, ମୋ ଭାଗ୍ୟରେ ତ ଏଇଟା ଅଛି ଆଉ ପ୍ରଭୁ ଯାହା କରିବେ ସରିଲେ ଫିନିଶ। ଗୋଟେ ଲୋକ ତାର ମନଟାକୁ ଗୋଟେ ସରଳ ଜିନିଷରେ ବୁଝେଇ ଦେଉଥିଲା, ଆଉ ସ୍ୱାମୀ ଚାଲିଗଲା, ହଁ ମୋ ଭାଗ୍ୟରେ ଥିଲା ଆଉ କ'ଣ କରିବା, ମୁଁ ତାଙ୍କ ଭରସାରେ ଅଛି ଆଉ, ସେ ମାଲିକ ଯାହା କରିବ, ଗୋଟେ ମାଲିକ ଯାହା କରିବ କହୁଥିଲେ, ଭଗବାନ ନାଁ ବି ରହୁନଥିଲେ, ମାଲିକ ଯାହା କରିବା ଆଉ। ଆଉ ଜଣେ ଭକ୍ତ ହେଇକି ବି ସେତିକି ବିଶ୍ୱାସ କରିପାରୁନି, ସେ ଯୋଜନାରେ ତା ଅନ୍ତର ଧସି ହେଇଯାଉଛି। ଆରେ କର୍ମୀଙ୍କର ମୁଁ ସେଥିପାଇଁ ବେଳେବେଳେ କୁହେ, ମୁଁ ରାଗି କୁହନି, କର୍ମୀମାନଙ୍କର ମୁଁ ଷ୍ଟାଣ୍ଡାର୍ଡ ଯୋଉଟା ଦେଖିଛି, ବର୍ତ୍ତମାନ ଆମମାନଙ୍କର ତ ସେ ଷ୍ଟାଣ୍ଡାର୍ଡଟା ନାହିଁ। କେତେ ଧୀର, ପାଞ୍ଚଟା ଝଅଟା ଝିଅ ଜମିବାଡ଼ି ନଥିବେ, କେତେ ସ୍ଥିର ସେମାନେ ସବୁ ବସିଥିବେ, ଗୋଟେ ଭକ୍ତକୁ ସବୁ ଭଗବାନ ଦେଇଛନ୍ତି, ସେ ତଥାପି ଦେଖିବ ଉଦ୍ବେଳିତ ହେଇକି ଚିନ୍ତା କରିକି ଛାଟି ପିଟି ହେଇକି ଏଇଟା ହେଇଗଲା ସେଟା ହେଇଗଲା, କାହିଁକି ଏତେ ଗୋଟେ ସ୍ଥିର ଚିତ୍ତ ହୁଅ। ଏ ତ ଯୁଗଟା ଗୋଟେ ମାନେ ଏଇ 25 ଇୟର୍ ଭିତରେ ମୁଁ ଦେଖିଲି, 20-25 ବର୍ଷ ଭିତରେ ଗୋଟେ କ'ଣ ଅଦ୍ଭୁତ ପରିବର୍ତ୍ତନ ଆସିଲାଣି, ସମ୍ପୂର୍ଣ୍ଣ ଗୋଟେ ଭାଗବତ ଧର୍ମ ବିରୋଧୀ ଭାବନା ଭଳିଆ ଲାଗୁଛି ମୋତେ। ଏ ଭାଗବତ ବୁଝିବା, ଏ ଭାଗବତ ଧର୍ମର ବିରୋଧୀ ଜିନିଷ ଗୁଡ଼ା ସବୁ ମହାପ୍ରଭୁ ଜାଣିଛନ୍ତି କଳିଯୁଗରେ ଏଇଟା ହବ ବୋଲି, ସେଥିପାଇଁ ଗୋଟିଏ ଜିନିଷକୁ ରଖିଛନ୍ତି, କେବଳ ସୁସ୍ଥ ନାମ ଯଦି କିଛି କରିହବ ଗୋଟେ ଲୋକର ସଂସ୍କାର ଆସିବ, ନହେଲେ ତୁମେ ଆଉ କେଉଁଥିରେ ସଂସ୍କାର ଆଣିପାରିବନି। କାଲି ଆମେ ପଢ଼ୁଥିଲେ ପ୍ରଭୁ ସେଇଟା କହୁଛନ୍ତି, ଆଉ ସିମ୍ପଲ ପ୍ରଭୁ ସବୁବେଳେ ସେଥିପାଇଁ କଞ୍ଚାଣ୍ଡା ହରେ କୃଷ୍ଣ, ଆଉ କିଛି କୁହନ୍ତିନି, ହଁ ବେଶୀ ଫିଲୋସଫି ପ୍ରଭାତ କହିନାହାନ୍ତି। ମୁଁ ଆଜି ବୁଝିପାରୁଛୁ, ଆମେ ବହୁତ ପାଠ ପଢ଼ିକି ବହୁତ ଲୋକଙ୍କ ପ୍ରବଚନ ଦେଲା ପରେ ବି ଆଜି ଆମେ ବୁଝିପାରୁଛୁ, ଆଚାର୍ଯ୍ୟ ଆଜି କ'ଣ ସେ ଭଗବାନଙ୍କର ମୂର୍ତ୍ତି, ସେ
ଦେଖିଲେ ଏସବୁ ସଂସ୍କାର ନା କହିଲେ ସବୁ ଡିଷ୍ଟର୍ବ ବରଂ ହେବେ, କାରଣ ଏଇ ତ ଗୋଟେ ବହୁତ ବଡ଼ ପ୍ୟୁରିଫିକେସନ ଗୋଟେ ଦରକାର, ବହୁତ ସ୍ୱୀକୃତି ଦରକାର, ଜଣକ ସ୍ଥିର ବୁଦ୍ଧି ଦରକାର, କାମନାମୁକ୍ତ ହେବା ଦରକାର, ନିଷ୍କାମ ହେବା ଦରକାର। ଏ ତ କିଛି ନାଙ୍କ ମୁଣ୍ଡ ଭିତରେ ହଜାର କଥା ତୁ କଥା ସରିବ, ତାପରେ ପୁଣି ଆରମ୍ଭ ହେଇଯିବ ତାଙ୍କ ଖାଇ ପିଇବା ହୋ ହାଲା ଢୋ ଢା, ଏତେ ବୁଦ୍ଧି ତ ସ୍ଥିର ନାହିଁ। ସେ ମୋର ମନେ ଅଛି, ସେ ଗୋଟେ ମନ୍ଦିର ଯାଇଥିଲି, ମତେ କହିଲେ କ୍ଲାସ ଦିଅ କ୍ଲାସ ଦିଅ, ମୁଁ ସେ କ୍ଲାସ ଦେଲି, ଖାଇବା ପିଇବା ଉପରେ ସବୁ କ୍ଲାସ ଦେଲି, ବ୍ରହ୍ମଚାରୀ କ୍ଲାସ ସରିଲା, ତଳକୁ ଓହ୍ଲେଇଲି, ମତେ ସେ ଆଗେ ଯାଉଛନ୍ତି, ସେ କଣ ସେ କାଜୁ ପଡିଛି ତା ଦେହରେ କଣ କାଜୁ ପେଷ୍ଟ ହେଇକି, ତାପରେ କଣ କ୍ଷୀର କାଜୁ, ମୁଁ ସେଇଟା କହିଲି, ମୁଁ କ୍ଷୀର କ୍ଲାସ ମୁଁ ଦେଇକି ଆଇଲି ଏୟା, ତୁମର ଏଠି ସରିବ, ତୁମେ ପୁଣି ଏୟା ଭୋଜନ କରୁଛ। ଆରେ ଦେଖ ଆମର ବେକାର ପାଣିରେ ପଇଲା ଦୁଇ ଘଣ୍ଟା ଅଢେଇ ଘଣ୍ଟା, ମୁଁ ସେଦିନ ଚିନ୍ତା କଲି ଆରେ ପାଣିରେ ପଇଲା ମୋର, ମୋତେ ଦୁଃଖ ଲାଗିଲା କି ମୋତେ କହୁଛ ତୁମେ କ୍ଲାସ ଦେବା ପାଇଁ, ବ୍ରହ୍ମଚାରୀ ମାନେ ଆମେ କେମିତି ରହିବା କଣ କରିବା କେମିତି ଖାଇବା, ମୁଁ ତୁମକୁ ଏତେ କଥା ବୁଝେଇଲି, ମୁଁ କହିଲି ନା ଆଇଲା ବେଳେ ଦେଖିଲା ବେଳକୁ ସେ କାଜୁ ପଡ଼ିକି କଣ ହେଟା ଆଲମଣ୍ଡ ଆଲମଣ୍ଡ କଣ ହେଟା ସେଟା ପଡ଼ି କାଜୁ ପଡ଼ି କ୍ଷୀର ପଡ଼ି ମୁଁ ଛୁଇଁବିନି କିନା ଟିକେ ପାଇବା, ମୁଁ କଣ କରିବି ଛୁଆ ସବୁ ଅନେଇଛନ୍ତି, ମୁଁ ଟିକେ ପାଟରେ ଦେଇ ମୋ ବାବା ରଖ ତାକୁ ରଖ ଚାଲିଲି, ମୁଁ ସେଠି ଦେଖିଲି ମୋ ପାଣିରେ ପୋଡ଼ିବା କଥା ହିଁ ଏଇଟା ଖାଲି ବକି ବକି ମୁଁ ଆସିଲି, ତାଙ୍କର କିଛି ନାହିଁ ଯୋଉ ଭୋଗବତୀ ସେ ଭୋଗନ୍ତି। ଏଇ ସଂସ୍କାର ଫଳରେ ଗୋଟେ ଲୋକର ସିରିୟସନେସ୍ ଆସୁନି, ତା ପାଇଁ କଣ ସମୟ ନଷ୍ଟ କରି ଭଜନ ଲଗାଇବା ଇଚ୍ଛା ହଉଛି, ଆ ପ୍ରଭୁ ସେଟା ଜାଣିଛନ୍ତି। ଆଉ ସେଥିପାଇଁ ଭଗବାନ ଏଇ ଜୀବକୁ ଉଦ୍ଧାର କରିବା ପାଇଁ ସେ ଭଗବାନଙ୍କର ଦୂତ ଆଉ ଇନ୍ଷ୍ଟ୍ରକ୍ସନ କରିଦେଲେ ଦେ, ଯାହାର କିଛି ଜୀବଗୁଡ଼ା ସ୍ୱୀକୃତି ପ୍ରାପ୍ତ ହୁଅନ୍ତୁ, ତା ଭିତରେ ଯିଏ ଗମ୍ଭୀର ହେଇପାରିବ ବୁଝିପାରିବ ପ୍ରଭୁପାଦଙ୍କର ମିଶନଟାକୁ, ସେ କେବଳ ବୁଝିପାରିବ ତାଙ୍କ ଉଦ୍ଦେଶ୍ୟକୁ, ସେ କେବଳ ପ୍ରଗତି କରିବ। ଆଉ ସିଏ କେବଳ ଆସିନା ଯେ ଆମକୁ ଏଇ ଭୋଗ ଖାଇବା ପିଇବା ବ୍ୟବସ୍ଥା ସବୁ କରିଦେଲେ, ଭଲ ଘର କରିଦେଲେ ଆମେ ଖାଇପିଇ ସବୁ ରହିବା, କିନ୍ତୁ ଜାଣିଛନ୍ତି ଏଗୁଡ଼ା ବୁଲା କୁକୁରକୁ ଯେମିତି ଖାଇବାକୁ ନଦେଲେ ସେ ଅଣ୍ଡା ଆସିବନି, ସେଭଳିଆ ସିଏ ଆମ ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି। କିନ୍ତୁ ଲକ୍ଷ୍ୟଟା ହଉଛି କେମିତି ଗୋ ବ୍ୟାକ୍ ବ୍ୟାକ୍ ଟୁ ବଡ଼ ହେଡ୍ ଗୋଲବୃନ୍ଦାବନ ଯିବା, ତମନା ବାସନା ଏଗୁଡ଼ା ସବୁ ହୃଦୟ ଭିତରେ ରଖିକି ସବୁ ବୁଝି ହବନି ଏସବୁ ତତ୍ତ୍ୱ। ଦେଖୁଛି ସବୁ ଜିନିଷ ଯେତେ ତୁମେ କହିସାର ଯେତେ ଯାହା କୁହ, ଦେଖ ସେ ବ୍ୟବହାରିକ ଜୀବନରେ ଯେମିତି ସେମିତି ଭାଇ, କମ୍ ସେ କମ୍ ବ୍ୟବହାରିକ ଜୀବନଟାକୁ ସୁଧାର ନିଅ, ଭକ୍ତି ତ ପାଇବା ବହୁତ ବଡ଼ ଜିନିଷଟା, ହେଟା ତ କୃଷ୍ଣଙ୍କ କୃପା ଗୁରୁଙ୍କ କୃପା ଉପରେ ନିର୍ଭର କରେ, କଥା ଭାଷା ନିଜର ସେବା ନିଜର ଦାୟିତ୍ୱ ନିଜର ଭୋଜନ ନିଜର ପରିଚର୍ଯ୍ୟା ଏଗୁଡ଼ା ତୁମେ ଯଦି, ଏଗୁଡ଼ା କର୍ମୀ ଲୋକମାନେ ଶୃଙ୍ଖଳିତ, ଗୋଟେରୁ ଦୁଇଟା ରୁଟି ଖାଇବେନି, ଆମେ ଦେଖିଛୁ ଗୋଟେରୁ ଦୁଇଟା ରୁଟି ଖାଇବେନି, ତାଙ୍କର ଯେତିକି ଜିନିଷ ସେତିକି ଅଧିକ ଗୋଟେ ଦିନ ଯେତେ ଅମୃତ ଦେଲେ ଖାଇବେନି। ସେ ମୋର ମନ ଅଛି ଆଉ ସେ ସବୁ ଗାଁରେ ମୋର ସବୁ ଛୋଟ, ମୁଁ ତ ଅମୃତ ଦେଲେ ଖାଇବିନି ଆଉ, ଟିକେ ଖାଉନା ଟିକେ ଖାଉନା, ନା ତୁମେ ଖାଇବିନି, ଖାଇସାରିଲେ ମାନେ ଅମୃତ ଦେଲେ ମୁଁ ଖାଇବିନି, ତୁ ଖାଇସାରି ନବୁକିରେ ହଁ ଟକ୍ରିପକୃତା, କିନ୍ତୁ ତୁମେ ଏଇଟା କଣ ହଉଛ, ତୁମେ ଦେଖ ତୁମ ସ୍ୱରଟାକୁ ଦେଖ ଭଜନଟାକୁ ଦେଖ, ଗୋଟେ ଶୃଙ୍ଖଳତା ଏଇଟା ଗୋଟେ ପରିଚର୍ଯ୍ୟା ଜୀବନଟା ଗୋଟେ ସବୁ ଜିନିଷରେ ଶୃଙ୍ଖଳା ଭକ୍ତିର, ତୁମେ ସବୁ ଜିନିଷରେ ଆମେ ଶୃଙ୍ଖଳିତ ହେଲେ ଭକ୍ତି କରିପାରିବା, ଆଉ ସେ ଷ୍ଟାଣ୍ଡାର୍ଡ଼ଟା ନାହିଁ, କେବଳ ଗୋଟିଏ ଜିନିଷ ରହିଛି, ମୁଁ ଦେଖନ୍ତୁ ବସିକି ତା ଚିନ୍ତା, ଆମକୁ ସେମିତି ଶୁଦ୍ଧ ଭକ୍ତ ନୁହେଁ, ମୁଁ ସେ ସ୍ଥିତିରେ ନାହିଁ, କିନ୍ତୁ ମୁଁ ଯେତିକି ମୁଁ ସେ ଜଣେଇ ଦେଉଛନ୍ତି ଏ ଗୋଟିଏ ଜିନିଷ, ସେଥିପାଇଁ ମୁଁ ପଛ ଦେଖୁଛି ପ୍ରଭୁପାଦ କଣ କହୁଛନ୍ତି, ଆଉ ସେ କଣ ସେ ଗୋଟିଏ ଜିନିଷ କହିଛନ୍ତି, ସେ ଚାନ୍ଦ ହରେ କୃଷ୍ଣ, ଯଦି ସେ ଭଗବାନଙ୍କର ନାମ କୀର୍ତ୍ତନଟାକୁ ଜଣେ କରିପାରିବ କେବଳ ତାର ଏସବୁ ଜିନିଷ ଆସିପାରିବ, ନହେଲେ କେବେ ହେଇପାରିବନି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆଜିକି ଗୋଟେ ପଢୁଥିଲି ତାଙ୍କର କୋର୍ସ, ଆଜି ନା କାଲି ପଢୁଥିଲି ପ୍ରୋଫେସର, ନା ଆଜି ତ ପଢୁଥିଲି ଆଉ ରିଟେନ୍ ଅଫେନ୍ସେସ୍ରେ, ସେ ଯେଉଁ ଗୋଟେ କ'ଣ ଗୋଟେ ମନକୁ ଆସିଲା, ମୁଁ ଦେଖୁଥିଲି ପ୍ରଭୁପାଦ କ'ଣ କହିଛନ୍ତି ଦେଖିବା, ପ୍ରୋଫେସର କହୁଛନ୍ତି ଅଫେନ୍ସଲେସ୍ ଷ୍ଟାଣ୍ଡିଂ, ନିରପରାଧ ଜପ କର, ତୁମର ସବୁ ପ୍ରକାର ସ୍ପିରିଚୁଆଲ୍ ପ୍ରୋଗ୍ରେସ୍ ହବ, ଆସି ଏତେ ପ୍ୟୁରିଫିକେସନ ଏସବୁ ଯେଉଁ ସଂସ୍କାର ଆମେ ଯାଉ ଡିସ୍କସନ କରିବା, ଭାରତୀୟ ଲୋକ ବୋଲି ଏଗୁଡ଼ା ଆମେ ଭୁଲିଯାଉଛୁ କଲଚର ବୋଲି ମୁଁ ଏଇଟା କହୁଛି, ପ୍ରଭୁପାଦ ସେଠି କିଛି କହିନା, ସିମ୍ପଲି କହିଲେ ତୁମେ ଭକ୍ତି କର, ଚୈତନ୍ୟ ପାଳନ କର, ଭକ୍ତି କର, ବିଶେଷ ଭକ୍ତି ମାନେ କେବଳ ଜପ ଭଜନ କର, ସେବା କର, ବହୁତ ବଡ଼ କଣ, ଆମେ କାହାକୁ ଦୋଷ ବି ଦବା କଣ କରିବା, ସେ ତ ସେ ସଂସ୍କାର ସେ ତ ଟାଉନ୍ ବଜାରରେ ବଢ଼ିଲେ, ସେ ତ ଏଇଟା ଜାଣିନାହାନ୍ତି, ବାପା ମା ତ ଜାଣିନାହାନ୍ତି, ଛୁଆଙ୍କୁ କଣ ଶିଖେଇବେ, ଯୁଗ ବି ସେମିତି ନାହିଁ ଆଉ, କିନ୍ତୁ ଲିବେରାଲ ଯେତିକି ପ୍ରବାଦ କରିଦେଇଛନ୍ତି କଣ କହିଲେ, ଯେତିକି କନସେସନ ଆମକୁ ଦେଇଦେଇଛନ୍ତି ତାପରଠୁ ଆମକୁ ବହୁତ ପ୍ରବାଦ କହିଦେଇଛନ୍ତି, ବ୍ୟବସ୍ଥା ସବୁ କରିଦେଇଯାଇଛନ୍ତି, ହଁ ପ୍ରସାଦ ପାଇବା ଦରକାର, ଚାଣ୍ଡିଂ ପ୍ରବାଦ କେତେ ବଡ଼ ପ୍ରବଚନରେ କହିଛନ୍ତି, ଯେମିତି ମୁଁ ଶୁଣିଲି ସେଦିନ ପ୍ରବାଦ କହୁଛନ୍ତି, ଇନ୍ ୟୁର କଣ୍ଟ୍ରି ଇଟିଂ ଆଣ୍ଡ ସ୍ଲିପିଂ ଇଜ୍ ଭେରି ଇମ୍ପୋର୍ଟାଣ୍ଟ, ତୁମମାନଙ୍କ ପାଇଁ ସ୍ପିରିଚୁଆଲ ପ୍ରୋଗ୍ରେସ କରିବା ଏଇଥିପାଇଁ କଷ୍ଟ, ତୁମ ଦେଶରେ ଖାଇବା ଶୋଇବାଟା ଗୋଟେ ବହୁତ ବଡ଼ ଜିନିଷ, ବହୁତ ବଡ଼ ଜିନିଷ, ଏଣେ ପ୍ରବାଦ କହୁଛନ୍ତି ସ୍ପିରିଚୁଆଲ ଜିନିଷ ପାଇଁ ଏଇଟା ସବୁଠୁ ବଡ଼ ଅବଷ୍ଟାକଲ, ୟୁ କ୍ୟାନ୍ ନଟ୍ ଆଡ଼ଭାନ୍ସ, ତୁମେ ଯଦି ଖାଇବା ଶୋଇବା ଏଗୁଡ଼ା ସଂଯମତା ନାହିଁ, ତୁମେ ଆଡ଼ଭାନ୍ସ କରିପାରିବନି, ତ କରିପାରିବନି, ଏଇଟା ସତ୍ୟ।
କାରଣ ଶରୀରରେ ତୁମେ ଯେମିତି ଭୋଜନଟା ପିଇବ ତୁମ ଚେତନା ସେମିତି ହବ, ଭୋଗ ବୁଦ୍ଧି ଆସିବ, ତାମାନେ ନୁହେଁ ଯେ ଆମେ ଶୁଷ୍କ ବୈରାଗୀ ହବା, ଯୁକ୍ତ ବା ଆମର ସବୁ ସବୁ ଯୁକ୍ତ, ଯୁକ୍ତର ଅର୍ଥ ନୁହେଁ ଯେ ତ୍ୟାଗ, ତ୍ୟାଗ କଲେ ଲାଳସା ଯିବା, ଲାଳସା ବଢିବ, ଯୁକ୍ତ ସେ ଇଣ୍ଟେଲିଜେଣ୍ଟଟା କୃଷ୍ଣ ଦେବେ। ଆମେ ଯଦି ଠିକ୍ସେ ଭୋଜନ କରିବା, ଆମର କ'ଣ ଭୋଜନ କରିବା ଦରକାର, କେମିତି ଭୋଜନ କରିବା ଦରକାର, କେମିତି ଇନ୍ଦ୍ରସନ ଜମ ହବ, ସବୁ କୃଷ୍ଣ ବାବୁ ସେ ନଲେଜ୍ ଆସିବ। କିନ୍ତୁ ଆମର ପ୍ରଚେଷ୍ଟା ରହିବା ଦରକାର, ଆମର ପ୍ରଚେଷ୍ଟା ଗୁଡ଼ା ନ ରହିଲା ଏଇଟା କିଛି ହବନି। ତାକୁ ଯେତେ ପ୍ରକାର ଚେଷ୍ଟା କଲେ ଆଉ ସୁପରସୁଲ ଜାଣିବେ, ଏତେ ଚେଷ୍ଟା କରୁନି ଆଉ ପରମାତ୍ମା ଜାଣିବେ ଚେଷ୍ଟା କରୁନି ଆଉ କେଉଁଠି ଓହୋ କେତେବେଳେ ୱାଡ଼ା ଆଉଛି ପ୍ରଭାତ କହୁଥିଲେ, ତାକୁ ଦୁଇଥର ଶୁଣି ସାରିଲେଣି, ବନ୍ଦ କଲା ପରେ ସେଇଟା ପୁଣି ଆଉ ଥରେ ବାଜୁଛି। ପ୍ରଭାତ କହୁଥିଲେ ଇଟ୍ ସମ୍ପଚୁଅସ୍ଲି, ସେ ୱାର୍ଡ଼ଟା କହୁଛନ୍ତି ପ୍ରଭାତ, ଇଟ୍ ସମ୍ପଚୁଅସ୍ଲି ମାନେ କ'ଣ, ମାନେ ଅତି ଭଲ ଭାବରେ ଖାଇବାଟା ହେଉଛି ଏ ଜଗତର ସବୁଠୁ ଗୋଟେ ବଡ଼ କାମ ବର୍ତ୍ତମାନ। ପ୍ରଭାତ କହୁଛନ୍ତି ଗୋଟେ ସ୍ପେସିଫିକ୍ ୱାର୍ଡ଼ ଇଂଲିଶରେ କହୁଛନ୍ତି, ସେଇଟା କ'ଣ କହୁଛନ୍ତି, ଏଇଟାକୁ ଏଇଟା ଗୋଟେ ଜୀବନର ସବୁଠୁ ବଡ଼ ଜିନିଷ, ସବୁଆଡ଼େ ବର୍ତ୍ତମାନ ହେଇଯାଇଛି ଭଲ ଭାବରେ ଭୋଜନ କରିବା। ଇଟ୍ ସମ୍ପଚୁଅସ୍ଲି ପ୍ରଭାତ କହୁଛନ୍ତି ଗୋଟେ ଭଲ ଭାବରେ ଭୋଜନ କରିବାଟା ବର୍ତ୍ତମାନ ଗୋଟେ ଷ୍ଟାଣ୍ଡାର୍ଡ, ଏଇଟା ଗୋଟେ ଲିଭିଂ ଷ୍ଟାଇଲ ପ୍ରଭାତ, ଏଇଟା ହେଉଛି ଜୀବନର ଲକ୍ଷ୍ୟ ହେଇଯାଇଛି ସବୁ ଜାଗାରେ। ବହୁତ ସିରିୟସ୍ଲି ପ୍ରଭାତ ସେଇଟା ଡିସ୍କସନ୍ କରୁଛନ୍ତି। ମୁଁ କର୍ପୋରେସନ୍ ଗୋଟେ ପଢ଼ିଥିଲି, ବହୁତ ନୂଆ ଭକ୍ତ, ନୂଆ ଭକ୍ତ ନାହିଁ, ବ୍ରହ୍ମଚାରୀ ହେଲା ପରେ ପଢ଼ିଥିଲି, ପଢ଼ିଥିଲି ପାଞ୍ଚ ଦଶ ଦଶ ବର୍ଷ ମୋର ତଳେ, ସେତେବେଳେ ତ ବର୍ତ୍ତମାନ ତ ଶୁଣୁଛି ନା, ଆରେ ଏତେ କେତେ ସୁନ୍ଦର କଥା ଆସୁ ପ୍ରଭାତ ସେଇଟା କହୁଛନ୍ତି। ବର୍ତ୍ତମାନ ପୁରା ଗୋଟେ ଇମ୍ପୋର୍ଟାଣ୍ଟ ଏଇଟା ରୋଲ୍ ସମଗ୍ର ବିଶ୍ୱରେ, କେଉଁଟା ଭୋଜନ, ଜୁଆଟା ସମସ୍ତେ ଖାଇଦେଇଛି, ସେଥିପାଇଁ ସ୍ପିରିଚୁଆଲ ଆଡ଼ଭାନ୍ସମେଣ୍ଟ କରିବା କଡ଼ କଷ୍ଟ, ଯୁଆଡ଼େ ଯିବ ତୁମେ ଦେଖିବ ଆଉ, ବଡି ପରମିଟ କରୁ ନ କରୁ ଭୋଜନ କରିବା। ଆରେ ଏମିତି ନାହିଁ ଯେ ଆମେ ଆଗରୁ ଭଗବାନଙ୍କୁ କ'ଣ ମିଠା ଲାଗୁନଥିଲା କି, ଗୁସମାନେ କ'ଣ ମିଠା ଦେଉନଥିଲେ ନା, କ୍ଷୀର ଦେଉନଥିଲେ ନା, ପାସ୍ କ'ଣ ପରମାନ ଦେଉନଥିଲେ, ସବୁ କରୁଥିଲେ, ସବୁ ସେମାନେ କରୁଥିଲେ, କିନ୍ତୁ ମାଧୁକରୀ କରୁଥିଲେ, ଭୋଗ ହଉଥିଲା, ଉତ୍ସବ ହଉଥିଲା। ପ୍ରଭାତ ସିଷ୍ଟମ କେତେ ସୁନ୍ଦର ଭାବରେ ବନେଇ ଦେଇଯାଇଛନ୍ତି, ଜେନେରାଲ କିଚେନ ଅଲଗା କରିଛନ୍ତି, ଠାକୁରଙ୍କ ରୋଷେଇ ଅଲଗା କରିଛନ୍ତି, ସବୁ ଅଲଗା ଆଶ୍ରମ ଭଳି ନୁହେଁ, ପ୍ରତିଦିନ ଜଣେ ଭକ୍ତ ତାର କେମିତି ସୁନ୍ଦର ରେଗୁଲେଟିଭ ଲାଇଫ୍ ରହିବ। ଆମେ ସେଇଟା ସବୁ ଯଦି ଇମ୍ପୋର୍ଟାନ୍ସ ନଦବା ବହୁତ ଖରାପ ହେଇଯିବ, ବହୁତ ମାନେ ସ୍ପିରିଚୁଆଲ ଜିନିଷକୁ ରିଏଲାଇଜେସନ କରିବାକୁ ହେଲେ କିଛି ତ୍ୟାଗ କରିବାକୁ ପଡ଼େ, ସେ ତ୍ୟାଗଟା ଶୁଷ୍କ ତ୍ୟାଗ ନୁହେଁ, ଯୁକ୍ତ ଯୁକ୍ତ ବୈରାଗ୍ୟ ଆମକୁ ଆଚରଣ କରିବାକୁ ପଡ଼ିବ। ମୋର ଚେତନା ଠିକ୍ ରହିବ, ମୋର ଶରୀର ଠିକ୍ ରହିବ, ମୋର ଭୋଜନ ହବ, ସେ ଗୋଟେ କାହାକୁ ଗୋଟେ ବୁଝାଉଥିଲି ସେ କଥା। ଆମେ ସାଧା ଖାଇବାର ଅଛି, କ'ଣ କରୁ ଗୋଟେ କୁହନ୍ତିନି, ସିମ୍ପୁଲ ଆଣ୍ଡ ଟେଷ୍ଟି ଦୁଇଟା ଜିନିଷ ହବାର ଅଛି। ଖାଲି ତୁମେ ସେ ଜାମି ଜାଗାରେ ଖାଇ ଯେଉଁ ବଏଲ ସବଜି, ସେ ଜାଣିଛି ବଏଲ ସବଜି ମାନେ ତାଦେହରେ କିଛି ଲୁଣ ଟିକେ ପଡ଼ିଥିବ, ଦେଖିଲେ ତ ବାନ୍ତି ଲାଗିବ, ସେ ତ କିଏ ଖାଇବ, ତେଣୁ ଯାହା ପେଟ ରୋଗ ଥିବ ସେ ବଏଲ ସବଜି କି ଟିକେ ନବ, ତାପରେ କହିବ ଟିକେ ଧନା ରସା ଟିକେ ଦନା, ଆରେ ସେ ତ ମଣିଷଟା ନା, ତାର କୋଉ ରୁଚି ହବ, ମୁଁ ସବୁ ଦେଖି ଯେତେ ମନ୍ଦିର ଦେଖିଛି ବଏଲ ସବଜି, ମୁଁ ତାକୁ ପାଟି କରେ, ମାନେ ବଏଲ ସବଜି ମାନେ କ'ଣ, ତୁମେ ତୁମ ରସା ଖାଇବ, ତାକୁ ପାଣିରେ ବଏଲ କରିକି ତାକୁ ଟିକେ ତାଦେହରେ ତେଲ ପକେଇବ, ବଏଲ ବା ଖାଲି ଭଣ୍ଡା ଆଳୁ ଗୁଡ଼ା ଥୋଇ ଦେଇଥିବେ କଞ୍ଚା କରିଦେବେ, ପାଣି ଭାସିଥିବ, ତେଣୁ ସିଏ ତ ତା ପାଖରେ ଲଗେଇବ, ସେ କିଛି ଲାଗିବନି, ତେଣୁ ସେ ତାର ସେତୁରୁ ଟିକେ ଖାଇବ, ଆଉ ଟିକେ ରସା ଦେଉନା, ସେ ଆହୁରି ପଏଜନ ହେଲା ନାଇଁ। ଆମର ଜୀବ ଆମର ରୋଷେଇଟା କ'ଣ ହବା ଦରକାର, ସିମ୍ପୁଲ ଆଉ ଟେଷ୍ଟି, ସରଳ ଆଉ ସ୍ୱାଦ, ଏଇଟା ସବୁ ମାଆ ମାନେ ଯେମିତି ରୋଷେଇ କରନ୍ତି, ମାଆ ମାନେ କ'ଣ ରୋଷେଇ କରନ୍ତି, କିଛି କରେନି, ଟିକେ ଟିକେ ଜାଳ ପକେଇ ଖାଣ୍ଟ କାଠ ଖଣ୍ଡ ପକେଇ ଦିଏ, ସୋରିଷ ବାଟଣା, ସବୁଦିନ ସୋରିଷ ବାଟଣା, ସେ ଜିରା ଟିକେ, ଜିରା ଟିକେ ସୋରିଷ ଟିକେ କରିଦେବେ, ତାଙ୍କୁ ସ୍ୱାଦ ଲାଗେ, ତାର ଗୋଟେ ପ୍ରୀତି ରହିଛି, ମଧୁରତା ରହିଛି। ଆଜିକାଲି ତ ନା, ଆଜିକାଲି ପାଣି ପିଇଲା ଭଳିଆ ତେଲକୁ ଶୁଛୁ, ଛାଣ ଖାଅ, ପଏଜନ ଗୁଡ଼ା ବିଷ ଗୁଡ଼ାକ କାହିଁକି ଖାଇକି ବାସ, ଆଜି ହେଲା ସାର୍। ପ୍ରଭାତ କହୁଛନ୍ତି ପୁରା ଏତେ ସମ୍ପଚୁଅସ୍ଲି ଇଟ୍ କରିବା, ଏଇଟା ଗୋଟେ ବର୍ତ୍ତମାନ ଗୋଟେ ଆମର ଜୀବନଶୈଳୀ ହେଇଗଲା ପୁରା ସବୁଆଡ଼େ, ଏଇଟା ଗୋଟେ ବଡ଼ ଜିନିଷ ବୋଲି ଭାବୁଛୁ, ସେ ସ୍ପିରିଚୁଆଲ ଆଡ଼ଭାନ୍ସ ଗୋଟେ ଯିବ କ'ଣ କରିବ, ଏତେ ପ୍ରକାର ଯେଉଁ ଜିନିଷ ସବୁ ରହିଛି ଭକ୍ତିରେ, କେତେ 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 ସେକ୍ସନ୍, ସେ ତ ଗୋଟିଏ କଥା କହିଛନ୍ତି, ଏତେ କଥା କାହିଁ ଡିସ୍କସନ୍ କରିଛନ୍ତି, ସବୁ କଥା ବିଷୟରେ ସେ କହିଛନ୍ତି, ମୁଁ ସେଥିପାଇଁ କନ୍ଭରସେସନ୍ ସବୁ ଶୁଣୁଛି, ମୁଁ ସେଟା ସେ ତାର ମେସିନ୍ଟା ତାର କ'ଣ ତାକୁ ଜାଣିପାରୁନି, ତା ନମ୍ବରଟା କେମିତି ମାରିବା ନହେଲେ ଓଲା କେଉଁଠି ଥିଲେ ପୁରା ସବୁ ସବୁଗୁଡ଼ା ଶୁଣିବା ପାଇଁ ମୁଁ ଚାହୁଁଛି ବର୍ତ୍ତମାନ, ସେଇଟା ସବୁ ଟାଲି କରିବି ପ୍ରଭୁପତ ଟିକା ଟିପଣୀରେ, କ'ଣ ପ୍ରଭୁପତ ଏଇଟା ଗାଡ଼ିଟା ଅଛି ଆଉ, ଏଇଟା ଏଇଠି ଅଛି ଆଉ, ସେମାନେ ଜାଣିବା ପାଇଁ ଚାହୁଁଛି ଯେ ସେ ଆଜି କେମିତି ଆଚାର୍ଯ୍ୟ ଆଉ କ'ଣ ଶିକ୍ଷା ଦେଇକି ଯାଇଛନ୍ତି, ଆମେ ଯେଉଁ ଏତେ ସହଜ ବୋଲି ଭାବି ଦେଉଛେ ତାଙ୍କ ପ୍ରିନ୍ସିପୁଲଟାକୁ, ଏତେ ସହଜ ବୋଲି ଭାବି ଦେଉଛେ ତାଙ୍କୁ, ଗୋଟେ ତାଙ୍କ ଜୀବନ ଉପରେ ଇମ୍ପୋର୍ଟାନ୍ସ ଆମେ ରଖିପାରୁନେ, ସେଇଟା ଜାଣିବା ଦରକାର, ସବୁ କଥା କହିଛନ୍ତି, କେତେ ବଡ଼ ମାନେ ମାନେ ତାକୁ ଅବଦାନ ସେ ଦେଇକି ଯାଇଛନ୍ତି ଆମମାନଙ୍କୁ। ସେଥିପାଇଁ ଏଇ ଯେଉଁ କାମନା, ଏଇ ଯେଉଁ କଥା ପଡ଼ିଛି ନା, ଯେଉଁ କାମନା କଥା ପଡ଼ିଛି। ବେଦରେ ଯେଉଁ ବହୁ ଶାଖା ବିଶିଷ୍ଟ ବେଦ ଯେଉଁ ଯାହା ସବୁ ବ୍ୟାଖ୍ୟା କରିଛନ୍ତି ତାକୁ ସେଥିରେ ଜୀବର ଚିତ୍ତ ବିକ୍ଷିପ୍ତ ହେବ। ଏକମାତ୍ର ଭକ୍ତି ଯୋଗରେ, ତୀବ୍ରଣ ଭକ୍ତି ଯୋଗେନ, ତୀବ୍ର ଭକ୍ତି ଯୋଗରେ ସବୁ ସିଦ୍ଧି ହେଇଯିବ। ଏଇଟାକୁ ଭଗବାନ ଏ ଶ୍ଳୋକରେ କହିଲେ। ଏ ପ୍ରଭୁପାଦ ଏଇଠି ମହାମନ୍ତ୍ର କଥା ଲେଖିଛନ୍ତି ନା, ଏଇଠି ବି ଲେଖିଛନ୍ତି ନା, ସାଙ୍ଗସାଙ୍ଗ ପୁଣି କାଢି ଲେଖିଦେଇଛନ୍ତି ବେଦ କେବଳ ଭଗବାନ ମହାପ୍ରଭୁଙ୍କ କଥା କହିଛନ୍ତି। ଏ ଯୁଗରେ ଅଧିକାଂଶ ଲୋକ ମୂର୍ଖ ଏବଂ ବେଦାନ୍ତ ଦର୍ଶନ ବୁଝିବା ନେଇ ତ ସେମାନଙ୍କର ଯଥେଷ୍ଟ ଜ୍ଞାନ ନାହିଁ। ଏ ଏଇଠି ତ କହିଛନ୍ତି ଯଦି ତୁମେ ନିରପରାଧ ଭାବରେ ଭଗବାନଙ୍କର ଦିବ୍ୟ ନାମ କରିବ, ଏଠି ପ୍ରଭୁପାଦ ଖାଲି ପଢ଼ୁଥିଲି, ତାହେଲେ ବେଦାନ୍ତ ଦର୍ଶନର ସର୍ବୋଚ୍ଚ ଉଦ୍ଦେଶ୍ୟ ସାଧିତ ହେବ। ସେ ନାମ ଉପରେ କଥା କହିଛନ୍ତି ଆଉ ସେ ଆଉ ଏତେ ଡିସ୍କସନ୍ କରିନାହାନ୍ତି। ବୈଦିକ ଜ୍ଞାନର ଶେଷ କଥା ହେଉଛି ବେଦାନ୍ତ ଏବଂ ବେଦାନ୍ତ ଦର୍ଶନର ପ୍ରଣେତା ତଥା ଜ୍ଞାତା ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏବଂ ଯେଉଁ ମହାତ୍ମା ଭଗବାନଙ୍କର ଦିବ୍ୟନାମ କୀର୍ତ୍ତନରେ ଆନନ୍ଦ ଅନୁଭବ କରୁଛନ୍ତି ସେହି ସର୍ବଶ୍ରେଷ୍ଠ ବେଦାନ୍ତବାଦୀ। ଏହା ହେଉଛି ସମସ୍ତ ବେଦ ପାଠର ରହସ୍ୟ ବା ଅନ୍ତିମ ଉଦ୍ଦେଶ୍ୟ। ସେ ନାମଟା ନିରପରାଧ ନାମ କଥା କହୁଛନ୍ତି ନା, ତ ନାମ ସହିତ ନିରପରାଧ ନାମ କରିବା ପାଇଁ ଯାହା ଯାହା ଆମର ଦରକାର ପାରାଫାନେଲି ଆସ, ତା ସହିତ କ'ଣ ସେବାର କ'ଣ ସମ୍ପର୍କ ଅଛି, ଗୁରୁଙ୍କର କ'ଣ ସମ୍ପର୍କ ଅଛି, ଭାଗବତର କ'ଣ ସମ୍ପର୍କ ଅଛି, ଆଉ ଇଏ ସବୁ ସମ୍ପର୍କ ସୁଧାର ଗୋଟେ ଏମିତି କ'ଣ ହେଇଯିବ ନା କ'ଣ। ସେଥିପାଇଁ ଏଗୁଡ଼ା ସବୁ ଆମେ ଯଦି ଆମେ ଚାହୁଁଛେ ସୁଧାରାମ କରିବା ପାଇଁ, ମୁଁ କେବଳ ଗୋଟିଏ ଜିନିଷ ଆଚାର୍ଯ୍ୟ ପ୍ରିନ୍ସିପୁଲଟାକୁ ବହୁତ ଅନ୍ତରେ ପୁରା ଗୋଟେ ବହୁତ ବଡ଼ ସ୍ଥାନ ଦେବାକୁ ପଡ଼ିବ। ଏଇଟା ଗୁରୁବର୍ଗ କହିଛନ୍ତି, ଆଚାର୍ଯ୍ୟବର୍ଗ କହିଛନ୍ତି, ମୁଁ ଅକ୍ଷମ ହେଇପାରେ ସେଇଟା କହିଛନ୍ତି। ସେ ମାନଟା ଯେତେ ବଢ଼ିବ ପରମାତ୍ମା ଜାଣିଦେବେ ଇଏ ଗୋଟେ ଜୀବ ଏହାର ଗ୍ରହଣ କରିବାର ଶକ୍ତିଟା ଅଛି, ଇଏ ମାନୁଛି। ମୋର କେବେ କଣଟା ମୋର ଗୋଟେ ପରିସ୍ଥିତି ହିସାବରେ କହିଦେଉଛି ନା କଣଟା କ'ଣ, ଆଉ ବିଶ୍ୱାସ ନଥାଏ ବେଳେ ବେଳେ ଏଇଟା କହୁଛି। କିନ୍ତୁ ଆମର ମାନନଟା ହଉଛି ଭକ୍ତି ଯୋଗ ଏଥିପାଇଁ, ଏଇଥିପାଇଁ ଏତେ ମହାନ ନାହିଁ ଯୋଉ ଭାଗବତର ସିଦ୍ଧାନ୍ତ ସେଟା ନାହିଁ। ଶ୍ରୁତ ଅନୁପଟିତ ଧାତ ଧ୍ୟାତ ଆଦୃତ ବା ଅନୁମୋଦିତ ସଦ୍ୟ ପୁନାତି ସଦ୍ଧର୍ମମ୍ ଦେବ ବିଶ୍ୱଦ୍ରୋହ ଅଭି କମ 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 ବଡ଼ ବଡ଼ କଥା। ଭାଗବତ ଧର୍ମ ଖାଲି ଶୁଣିଲେ ଜଣେ ଲୋକ ଉଦ୍ଧାର ପାଇଯିବ, ଜଣକୁ ଜଣକୁ କଳ୍ପନା ଲାଗିବ କ'ଣ ଶୁଣିଲେ ସେତେବେଳେ ଉଦ୍ଧାର ହେଇଯିବ। ଆରେ ଉଦ୍ଧାର ହେଇଯିବ ତୁମେ ମାନନା କେତେ କରୁଛ, ଅନ୍ତରରେ କେତେ ବିଶ୍ୱାସ କରୁଛ, ତାପରେ ନିର୍ଭର କରେ। ଏ ଭାଗବତ ଧର୍ମ କହିସାରିଲା ପରେ ନବଯୋଗେନ୍ଦ୍ରଙ୍କର ଯେଉଁ ସମ୍ବାଦ ଅଛି ଭାଗବତ ଧର୍ମ ସରିଲା ପରେ ଏଇଟାକୁ କହୁଛନ୍ତି। ଶ୍ରୁତ୍ୱା ଭାଗବତର କ'ଣ ମହିମା ତ କହୁଛନ୍ତି, ଶ୍ରୁତ୍ୱା ଯେ ଶ୍ରବଣ କରିବ, ଅନୁପଠିତ ବାରମ୍ବାର ପଢ଼ିବ, ଧ୍ୟାତ ଶୁଣିପାରିଲାନି ପଢ଼ିପାରୁନି, ସେ ଶୁଣିଦେଇ ଗୋଟେ ଧ୍ୟାନ କରୁଛି, ଗୋଟେ କଥା ଶୁଣିଲେ ଧ୍ୟାନ କଲା, ଆଦୃବ ଏମିତି ପାଇଛନ୍ତି ଭଗବାନ, ପ୍ରହ୍ଲାଦ ଏମିତି ପାଇଛନ୍ତି ଭଗବାନ, ଭାଗବତରେ ଏହା କହିଛନ୍ତି। ଆଦୃତ ସେ ସେଇଟା କରିପାରୁନି, ଖାଲି ଆଦର କରୁଛି, ଖାଲି ଆଦର କରୁଛି, ଯାହା ମୋ ଜୀବନରେ ମୋତେ କିଛି କରିପାରୁନି, ଲୋକମାନେ ଭାଗବତରେ ପଢ଼ୁଛନ୍ତି। ଆଉ ଅନୁମୋଦିତ ଅନୁମୋଦନ କରୁଛି, ଯିଏ କରୁଛନ୍ତି ତାଙ୍କୁ ପ୍ରଶଂସା କରୁଛନ୍ତି। ସଦ୍ୟ ପୁନାତି ସଦ୍ଧର୍ମ, ଏ ଭାଗଧର୍ମକୁ ସଦ୍ଧର୍ମ କହିଲେ, ସଦ୍ୟ ପୁନାତି ବିଳମ୍ବ ହୁଏନି, ସାଙ୍ଗେ ସାଙ୍ଗେ ଗୋଟେ ବ୍ୟକ୍ତି ପବିତ୍ର ହେଇଯାଏ। କେମିତି ପବିତ୍ର ହୁଏ ନା, ଦେବ ବିଶ୍ୱଦ୍ରୋହ ବି ସମସ୍ତ ଦେବତାଙ୍କର ଦ୍ରୋହୀ ହେଇଥିଲେ, ସମସ୍ତର ଦ୍ରୋହୀ ହେଇଥିଲେ ବି ସେ ପବିତ୍ର ହେଇଯିବ। ଖାଲି ଏ ଭାଗବତକୁ ଏମିତି ଜଣେ ସମ୍ମାନ ଦେଲେ, ବାକି କ'ଣ ଏସବୁ କଳ୍ପନା ଜିନିଷ, ସେ କ'ଣ ଏସବୁ କଳ୍ପନାରେ କୁହାହେଇଛି ନା କ'ଣ। ଆମର ବହୁତ ବଡ଼ କମି ରହିଛି ନା, ସେଥିପାଇଁ ମୁଁ କେଉଁଠି ପଢ଼ୁଥିଲି ପ୍ରବନ୍ଧ ନାହିଁ କ'ଣ, ତାକୁ ଆଉ ଲେଖିଲେ ତ ହୁଅନ୍ତା, ସବୁ କ'ଣ ଆଉ ସମୟ କେଉଁଠି ରହୁଛି, କେତେବେଳେ ଶୁଣିଦେଉଛି, କେତେବେଳେ ପଢ଼ିଦେଉଛି, ଆଉ ତ କାଗଜ କଲମ ଖାତାପତ୍ର ଖେଳିଲେ କୁଆଡ଼େ କ'ଣ ଲେଖି କେତେ ଖେଳିବେ, ସେ କେତେ ପଡ଼ିଛି ଡାଇରେକ୍ସନ ମୋର ଲେଖା ହେଇକି। ପ୍ରଭୁ ସେଠି କହୁଛନ୍ତି ଏଇ ଯୁଗରେ ଗୋଟେ ପରଫେକ୍ସନ୍ ପାଇବା, ସ୍ପିରିଚୁଆଲ ପରଫେକ୍ସନ୍ ପାଇବା ପ୍ରାକ୍ଟିକାଲି ଇମ୍ପସିବୁଲ। ପ୍ରଭୁ ଗୋଟେ କନ୍ଭର୍ସେସନ୍ କହୁଛନ୍ତି, କନ୍ଭର୍ସେସନ୍ କି କେଉଁ ପଢ଼ୁଥିଲି, ପ୍ରଭୁ କହିଲେ ଆୱର ଓନ୍ଲି ହୋପ୍ ଇଜ୍ ଚୈତନ୍ୟ ମହାପ୍ରଭୁ, ଆମର ଯଦି କିଏ ଗୋଟିଏ ଆଶା ଥାନ୍ତି କେବଳ ମହାପ୍ରଭୁ। ପ୍ରଭୁ ଏତେ ବିଦେଶମାନଙ୍କୁ କହୁଥିଲେ ଯେମାନେ ମହାପ୍ରଭୁ ବିଷୟରେ କିଛି ଆଣନ୍ତିନି, କହିଲେ ସ୍ପେଶିଆଲି କଳିଯୁଗରେ ତୁମେ ଯେଉଁ ସ୍ପିରିଚୁଆଲ ଆଧ୍ୟାତ୍ମିକ ପ୍ରଗତି କରିବା ପାଇଁ ଚାହୁଁଛ, ଆମର ଏତେ ବଡ଼ ସୂକ୍ଷ୍ମ ଜିନିଷ ନା ପ୍ରେମ ପାଇବ ନା, ଏଇଟା ବାସ୍ତବିକ ଅସମ୍ଭବ, ରାଗ ଦ୍ୱେଷ କାମ କ୍ରୋଧ ଭୋଜନ ଲାଳସା ଦେହାଧ୍ୟାସ କେତେ ପୁଣି ତା ଦେହରେ ଚିନ୍ତା, କେତେ ସମ୍ପର୍କ ଘର ଦ୍ୱାର ଏଇଟା ସେଇଟା, ସୈନ୍ୟ ସହନଶୀଳତା ନାହିଁ, ଏଗୁଡ଼ା ଏଇଟା ଗୋଟେ ପଥର ହବାକୁ ପଡ଼ିବ ତୁମ ଭକ୍ତ ହେଲେ, କେତେ ଗୁଣ ଦରକାର ଭକ୍ତର। ଆଉ ସେ କହୁଛନ୍ତି ନା ଏଇଟା ପ୍ରାକ୍ଟିକାଲି ଇଟା ଗୋଟେ ଇମ୍ପସିବୁଲ ବର୍ତ୍ତମାନ ଯୁଗରେ, କିନ୍ତୁ କେବଳ ଆମର ଗୋଟିଏ ଭରସା କିଏ ଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କ ପ୍ରଦର୍ଶିତ ପନ୍ଥା। ମହାପ୍ରଭୁ ଯାହା କହିଛନ୍ତି ଆଉ ମହାପ୍ରଭୁଙ୍କ ପ୍ରଦର୍ଶିତ ପନ୍ଥା ସବୁଠୁ ବଡ଼ ପନ୍ଥା ହରିନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ସେ ନାମ ପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା କଲେ, ତାଙ୍କର କରୁଣା ହେଲେ ହିଁ ଏ ସଂସ୍କାର ସବୁ ଆସିବ, ନହେଲେ ହବା ଆଉ କିଛି ନାହିଁ। ସେ ଲେଖିଦେଲେ ଭକ୍ତୁଣୀ ଠାକୁର ସେଟା ଲେଖିଲେନି, ଜଗତେ ଆସିଆ ମଧୁର ନାମ, ଜୀବର କଲ୍ୟାଣ ସାଧନ କାମ, ଜଗତେ ଆସିଆ ମଧୁର ନାମ, ଅବିଦ୍ୟା ତିମିର ତପନ ରୂପେ ହୃଦୟ ଗଗନେ ବିରାଜ। କୌଣସି ଭଗବାନଙ୍କର ମାନେ ଜିନିଷକୁ ସବୁ ମାନେ ପୁରା ପ୍ରକଟ କରିଦେଇଛି ସବୁ ବ୍ରହ୍ମ ଭଳିଆ। ଜୀବର କଲ୍ୟାଣ ସାଧନ କାମ, ଜୀବର କଲ୍ୟାଣ କେବଳ ଏଇଥିର ହବ ନାମରେ ଆଉ ମହାପ୍ରଭୁ ଆଣିଛନ୍ତି ଆଉ। ଜଗତେ ଆସିଏ ମଧୁର ନାମ, ଭଗବାନଙ୍କର ନାମ ଏ ଜଗତକୁ ଆସିଛନ୍ତି ସେଥିପାଇଁ। ଅବିଦ୍ୟା ତିମିର ତପନ ରୂପେ, ଅବିଦ୍ୟାଟା ହଉଛି ତିମିର, କଣ ତିମିର ମାନେ କଣ ଆମର ଯୋଉ କୁହୁଡ଼ି ଅନ୍ଧକାର, ଆଉ ଇଏ ତିମିର ହୃଦୟ ଗଗନ ବିରାଜ। ଅବିଦ୍ୟା ତିମିର ତପନ ରୂପେ, ତପନ ହେଲେ କିଏ ନାମ ପ୍ରଭୁ, ଏ ଅବିଦ୍ୟା ରୂପ ତିମିରକୁ। ଯେତେ ତୁମେ ଯେତେ ଯାହା କଥା କୁହ, ଯେତେ ଯାହା ଲୋକଙ୍କୁ ବୁଝା, କଣ ହବ, ସେ ନାମ ନ କଲେ କିଛି ହବନି, କିଛି ତୁମେ ସେ ଶୁଣିବେ ସବୁ କଥା ଜାଣିଦେବେ, ଶୁଣିଦେଲେ ସବୁ ଯେ ସବୁ ଶୁଣିଦେଲେ ପୁରା ମୁଣ୍ଡରେ ସବୁ ପଶିଗଲା ୟାର କିଛି ନାହିଁ। ପାଞ୍ଚ ମିନିଟ୍ ଯେ ବିଷୟ ଭୋଗ କରିଦେବ ନା, ପାଞ୍ଚ ମିନିଟ୍ ଗଲା କୁଆଡ଼େ ରାଗ ଦୋଷ ଆସିଲା, ଯାହା ଶୁଣିଦେଲା ସବୁ ଗଲା, ତ ପ୍ରାକ୍ଟିକାଲ କିଛି କାମ ଲାଗିବ। ଆଉ କେବଳ ଏ ଯେ ନାମ ପ୍ରଭୁଙ୍କୁ ସେ ଆଶ୍ରୟ କରିଥିବ, ନାମ ପ୍ରଭୁ ତାକୁ ସଦ୍ବୁଦ୍ଧି ଦେବେ, ତା ମୁଣ୍ଡରେ କିଛି ପଶିବ, ନାମ ଆଶ୍ରୟ ନ କଲେ କିଛି ହବନି। ସେଥିପାଇଁ ଆମର ଆଦି ମଧ୍ୟ ଅନ୍ତ ଯେମିତି ଭାଗବତରେ ସବୁବେଳେ ନାମ କରାହଉଛି, ଆମର ମୁଖ୍ୟ ସେୟା ନା, ପ୍ରବଚନ ଆଗରୁ କୀର୍ତ୍ତନ କରାଯିବ, ପ୍ରବଚନ ଶେଷରେ କୀର୍ତ୍ତନ କରାଯିବ, ମଝିରେ ନାମ କୁହାଯିବ, ସେ ନାମଟା ସେ କରିବାର ଅଛି। ନାମ ରଖିଲେ ଆମେ ସବୁ ଏତେ ଆଡ଼ଭାନ୍ସ କରିପାରିବାନି, ସ୍ପିରିଚୁଆଲି ଆଡ଼ଭାନ୍ସ କରିବା ବହୁତ ବଡ଼ କଷ୍ଟ। ଆମେ ଦୋଷ ବି କାମ ଦେଇପାରିବାନି, ସମାଜ ସେମିତି ହେଇଗଲା, ସଂସ୍କାର ସେମିତି ହେଇଗଲା, ଆଉ ସ୍ୱୀକୃତି ବି ସେମିତି ଆମର ନାହିଁ, ସଙ୍ଗ ବି ବଡ଼ ଅଲଗା ଟାଇପ୍ରେ ଚାଲିଛି। ତେଣୁ କେବଳ ନାମ ପ୍ରଭୁ ହିଁ ଆମକୁ ସହାୟତା କରିବେ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାଣ।